వాసుదేవాయ. శ్రీమద్ భాగవతం తృతీయ స్కంద 31 అధ్యాయ శోక 32. అంతః సః సః తస్మిన్ తస్మిన్ సలిలే సలిలే ఆస్తే ఆస్తే అనంతాసనో హరిహి హరిహి యోగనిద్రాన్ యోగనిద్రాన్ అమ్లిస నిమాళాఖ్య నిమిళాఖ్య స్తూయమాన జనాళైః అంతః సః తస్మిన్ సలిళ అంతః సః తస్మిన్ సలిళ ఆస్తే అనంతాసనో హరిః ఆస్తే అనంతాసనో హరిః యోగనిద్రా నిమిళాఖ్య యోగనిద్రా నిమిళాఖ్య స్తూయమానో జనార్జనైః స్తూయమానో జనార్జనైః. శబ్దాన్వత్ అంతః మధ్యరే సహ సే తస్మిన్ చతిరే సలిళే జళరే ఆస్తే అవస్థాన్ కరంతి అనంత ఆనందదేవ్ ఆసన ఆసనరే హరి భగవాన్ హరి యోగనిద్ర యోగనిద్రారే నిమిళాఖ్య చక్షుముద్రిత స్తూయమాన సంస్తుత జనాళైః జనలోక అధికవాసీమానక ద్వారా. శ్లోకర అనువాద్ సె సమయరే భగవాన్ హరి ప్రళయ ప్రయుధ జళరే అనంత శయ్యారే యోగనిద్రారే నయనముద్రిత కరి సహన కరంతి ఏవం లోకవాసీ ଓ ମହଲୋକରୁ ଆଗତ ଭୃଗୁପ୍ରଭୃତି ଦର୍ଶନର ଭୃଗୁପ୍ରଭୃତି ମହର୍ଷିଗଣ ବଦ୍ଧାଞ୍ଜଳି ହୋଇ ଭଗବାନଙ୍କର ସ୍ତୁତିଗାନ କରନ୍ତି. ଭାରତରେ କୁହାଯାଉଛି ଆମେ ଯେପରି ନିଦ୍ରାଭୂତ ହେଉ ଭଗବାନ ଯେ ସେପରି ଶୟନ କରନ୍ତି ଏପରି ବୁଝିବା ଉଚିତ ନୁହେଁ. ଏଠାରେ ବିଶେଷ କରି ଯୋଗ ନିଦ୍ରା ଶବ୍ଦ ବ୍ୟବହାର କରାଯାଇଛି. ଏହା ତତ୍ପର୍ଯ୍ୟ ହେଉଛି ଭଗବାନଙ୍କର ନିଦ୍ରା ଅବସ୍ଥା ତାଙ୍କର ଅନ୍ତରଙ୍ଗା ଶକ୍ତିର ପ୍ରକାଶ ଅଟେ. ଯେତେବେଳେ ଯୋଗ ଶବ୍ଦ ବ୍ୟବହାର ହୁଏ ସେତେବେଳେ ବୁଝିବାକୁ ହେବ ତାହା ଦିବ୍ୟ ବା ଅପ୍ରାକୃତ ଅଟେ. ଦିବ୍ୟ ସ୍ଥିତିରେ ସର୍ବଦା ସମସ୍ତ କ୍ରିୟା ବିଦ୍ୟମାନ ଥାଏ ଏବଂ ଭୃଗୁ ପ୍ରଭୃତି ମହର୍ଷିଗଣ ସେସବୁର ଗୌରବ ଗାନ କରନ୍ତି. ତୃତୀୟ ସ୍କନ୍ଦ 31 ଅଧ୍ୟାୟ ଶ୍ଳୋକ 32 ମୈତ୍ରମୁନି ବିଦୁରଙ୍କୁ କହୁଛନ୍ତି ଅନ୍ତଃ ସ ତସ୍ମିନ୍ ସଲିଳ ଆସ୍ତି ଅନନ୍ତାସନ ହରି. ସେଇ ସଲିଳ ତାକୁ ପ୍ରଳୟ ଜଳ ବୋଲି କୁହାଯାଉଛି. ସମଗ୍ର ତ୍ରିଲୋକକୁ ଏଇ ପ୍ରଳୟ ଜଳ ପ୍ରଭାବିତ କରିଛି. ସେଇ ସମୟରେ ଆଉ କୌଣସି ସୃଷ୍ଟି ନାହିଁ, କୌଣସି ଲୋକ ନାହାନ୍ତି, ସବୁ ସ୍ୱର୍ଗଲୋକ ପର୍ଯ୍ୟନ୍ତ ସମସ୍ତେ ସୁପ୍ତ ଅବସ୍ଥାରେ ଅଛନ୍ତି. ତେଣୁ ତାର ଉର୍ଦ୍ଧ୍ୱରେ ଯେଉଁ ମହତ୍ ଲୋକ ସେ ଲୋକରେ ମଧ୍ୟ ସେମିତି ଖାଲି ପଡ଼ିଥାଏ ସେ ସ୍ଥାନ. ତେଣୁ ତାର ଉର୍ଦ୍ଧ୍ୱରେ ଯେଉଁ ଜନଲୋକ ରହିଛି ଭୃଗୁ ଆଦି ଋଷିମାନେ ସବୁ ସେଠିକି ଯାଇଥାନ୍ତି, ସେମାନେ ସବୁ ଭଗବାନଙ୍କର ସ୍ତୁତି କରନ୍ତି. ଅନ୍ତଃ ତସ୍ମିନ୍ ସଲିଳେ ଆସ୍ତେ ଅନନ୍ତାସନ ହରି ଭଗବାନ ହରି ହରିଙ୍କର ହରି ଶବ୍ଦ ଯେଉଁ ବ୍ୟବହାର କରାଯାଇଛି ହରିର ଅନେକ ଅର୍ଥ ଆତ୍ମରାମସ୍ ମୁନୟୋ ନିଗନ୍ତାପିରୁ କ୍ରମେ କୁର୍ବନ୍ତି ଆହିତି କିଂ ଭକ୍ତି ମିତମ୍ ଭୂତ ଗୁଣ ହରି ଶବ୍ଦ ହରି ଶବ୍ଦ ବ୍ୟବହାର କରାଯାଇଛି. ସେହି ଶବ୍ଦରେ ଚୈତନ୍ୟ ଚରିତାମୃତରେ ମହାପ୍ରଭୁ ଆର ଅର୍ଥ ବ୍ୟାଖ୍ୟା କରିଛନ୍ତି, 61 ଅର୍ଥ କରିଛନ୍ତି ଏ ଶ୍ଳୋକର. ତେଣୁ ସେଇଥିରେ ସନାତନ ଗୋସ୍ୱାମୀଙ୍କୁ ସେ କହିଛନ୍ତି ହରିର ଅନେକ ଅର୍ଥ ମୁଖ୍ୟ ଦୁଇତମ ହରିର ଯଦିଓ ଅନେକ ଅର୍ଥ ରହିଛି ମୁଖ୍ୟ ଦୁଇଟି ଅର୍ଥ ରହିଛି. ଗୋଟେ ହେଉଛି ଯେ ସେ ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସମସ୍ତ ଅମଙ୍ଗଳ ସେ ହରଣ କରନ୍ତି. ଯେମିତି ଆମର କୁହାଯାଇଛି ବ୍ରଜେ ପ୍ରସିଦ୍ଧମ୍ ନବନୀତ ଚୌରମ୍ గోపాంగనానం చదుకూల చౌరం అనేక జన్మార్జిత పాప చౌరం చౌరాగ్రగణ్యం పురుషం నమామి. ସେ ଯେ କେବଳ ଲୋକମାନେ ଯେଉଁମାନେ ପ୍ରକୃତରେ ଭଗବାନଙ୍କ ବିଷୟରେ ଜାଣନ୍ତି ନାହିଁ, ତତ୍ତ୍ୱ ଜାଣନ୍ତି ନାହିଁ, ସେ ଭଗବାନଙ୍କର ନିନ୍ଦା କରନ୍ତି ଯେ ଭଗବାନ ଏଭଳି ଲମ୍ପଟ ପୁରୁଷ ଥିଲେ, ସେ ସ୍ତ୍ରୀ ଲୋକମାନଙ୍କର ସ୍ନାନ ସମୟରେ ତାଙ୍କର ବସ୍ତ୍ର ସବୁ ଚୋରି କରି ନେଇଥିଲେ. କିନ୍ତୁ ଥରେ ଏ କଥା ଜଣେ ପଚାରିଥିଲେ ଆମର ଶ୍ରୀମଦ ରାଧାଗୋବିନ୍ଦ ସିଂ ମହାରାଜଙ୍କୁ. ସେ କହିଲେ ଠିକ୍ ଅଛି, ତୁମର କ'ଣ ଅସୁବିଧା ହୋଇଛି? ଆଚ୍ଛା, ତମେ ଏଇଟା ପଚାରୁଛ, କିନ୍ତୁ ଯେତେବେଳେ ଭଗବାନ ଯେତେବେଳେ ଦ୍ରୌପଦୀଙ୍କୁ ସବୁ ବସ୍ତ୍ର ଦେଉଥିଲେ ସେ କଥା ତ ତମେ ପଚାରୁନ, ଏ ବସ୍ତ୍ର ହରଣ କରିବା କଥାଟା ବି ପଚାରୁଛ? ତେଣୁ ଯେଉଁମାନେ ପ୍ରକୃତରେ ଭଗବାନଙ୍କର ଭକ୍ତ ନୁହନ୍ତି, ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଭଗବାନ ନିନ୍ଦା କରି ବୁଲନ୍ତି, ଭଗବାନଙ୍କ କୌଣସି ଗୁଣ ସେ ପ୍ରାପ୍ତ ଜାଣିପାରନ୍ତି ନାହିଁ, ଯେମିତି ଶିଶୁପାଳ ଯେତେବେଳେ ଭଗବାନଙ୍କର ଯେଉଁ ଯୁଧିଷ୍ଠିର ମହାରାଜ ଯେଉଁ ରାଜସ୍ୱ ଯଜ୍ଞ କରୁଥିଲେ, ରାଜସ୍ୱ ଯଜ୍ଞ ଗୋଟେ ମାନେ ବହୁତ ବହୁତ ମହାନ ଯଜ୍ଞ, ଯେଉଁ ଯଜ୍ଞରେ କି ତ୍ରିଲୋକର ସେ ଅଧିପତି ହେବେ, ସ୍ୱର୍ଗର ଦେବତାମାନେ ମଧ୍ୟ ତାଙ୍କର ଅଧୀନ ରହିବେ, ଏଇ ରାଜସ୍ୱ ଯଜ୍ଞ ଯୁଧିଷ୍ଠିର ମହାରାଜ କରୁଥିଲେ. ତେଣୁ ସମଗ୍ର ପୃଥିବୀର ଯେତେ ସମ୍ରାଟ ଥିଲେ ସମସ୍ତଙ୍କୁ ସେ ସମ୍ରାଟ ତ ନାହାନ୍ତି, ସମ୍ରାଟ ଏକା ଯୁଧିଷ୍ଠିର ମହାରାଜ, ଯେତେ ରାଜା ଥିଲେ ସମସ୍ତଙ୍କୁ ସେ ତାଙ୍କର ବଶ୍ୟତା ସ୍ୱୀକାର କରିଥିଲେ. ଖାଲି ଜରାସନ୍ଧ ଏକମାତ୍ର ଥିଲେ ଯେ ଯୁଧିଷ୍ଠିର ମହାରାଜଙ୍କ ବଶ୍ୟତା ସ୍ୱୀକାର କରିନଥିଲେ. ତେଣୁ ଭଗବାନ ଅର୍ଜୁନ ଏବଂ ଭୀମ ତିନି ଜଣ ଯାଇ ଜରାସନ୍ଧ, ମଗଧର ରାଜା ଜରାସନ୍ଧ, ଯିଏକି କଂସର ଶ୍ୱଶୁର ଥିଲେ, 18 ବାର ଆକ୍ରମଣ କରିଛନ୍ତି ମଥୁରା ଉପରେ. କାହିଁକି ନା ସେ କଂସକୁ ହତ୍ୟା କରିଥିଲେ ଭଗବାନ କୃଷ୍ଣ, ସେ ତ ଜାଣନ୍ତି ନାହିଁ ଭଗବାନ ବୋଲି, ବିଷ୍ଣୁଙ୍କର ଆରାଧନା କରନ୍ତି, କିନ୍ତୁ କୃଷ୍ଣଙ୍କୁ ସେ ଭାବନ୍ତି ମାନବ ବୋଲି, ଜଣେ ମାନବ, ତେଣୁ ତାକୁ ଅସୁର ବୋଲି କୁହାଯାଏ, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି. ଜରାସନ୍ଧ ଭଳି ରାଜାମାନେ ବିଷ୍ଣୁଙ୍କର ଆରାଧନା କରୁଥିଲେ, ବହୁତ ଧର୍ମ ଅର୍ଥ କାମ ମୋକ୍ଷ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି, କିନ୍ତୁ କୃଷ୍ଣଙ୍କୁ ଭାବନ୍ତି ଜଣେ ମାନବ ବୋଲି. ତେଣୁ କଂସ ଯେ ଏତେ ଅତ୍ୟାଚାର କରୁଥିଲା, ଏତେ ଲୋକ ହତ୍ୟା କରିଥିଲା, ସେ ବିଷୟରେ ସେ ଚିନ୍ତା କରୁନଥିଲା. ସେ କହିଲା, ଏ କୃଷ୍ଣ ମୋର ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି, ତାଙ୍କର ଦୁଇ କନ୍ୟା ଥିଲେ, ଅସ୍ଥି ଏବଂ ପ୍ରାପ୍ତି, ଏଇ ଦୁଇ ଜଣଙ୍କୁ ସେ ବିବାହ ଦେଇଥିଲେ କଂସକୁ, କାରଣ ସେ ଭାବୁଥିଲେ କଂସ ହେଉଛି ସର୍ବଶ୍ରେଷ୍ଠ ବୀର ଏ ପୃଥିବୀର ସେ ସମୟରେ. ତେଣୁ କୃଷ୍ଣଙ୍କ ସହିତ ସେ ସବୁବେଳେ ପ୍ରତିବର୍ଷ ଆସି ଯୁଦ୍ଧ କରନ୍ତି, 18 ଥର ଯୁଦ୍ଧ କରିଛନ୍ତି, 23 ଅକ୍ଷୌଣୀ ସୈନ୍ୟ ଆଣିକି ଯୁଦ୍ଧ କରନ୍ତି, ପ୍ରତିଥର ସେ ପରାସ୍ତ ହେଇକି ଯାଆନ୍ତି ଏବଂ 23 ଅକ୍ଷୌଣୀ ସୈନ୍ୟ ମୃତ୍ୟୁବରଣ କରନ୍ତି. ତେଣୁ ଅନ୍ତିମରେ 18ତମ ଯେତେବେଳେ ଭଗବାନଙ୍କ ସହିତ ଯୁଦ୍ଧ କରିବାକୁ ଆସିଥିଲେ, ଭଗବାନ ଆଉ ସହିତ ଯୁଦ୍ଧ ନ କରି ସେ ପଳାୟନ କରିଥିଲେ, ଏବଂ ସେଇଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ରଣଚୋର. ଜରାସନ୍ଧ ସେ କହିଲା, ଇଏ କୃଷ୍ଣ ଇଏ ବହୁତ ବଳହୀନ ବ୍ୟକ୍ତି, ସେ କୌଣସି ଭୟ କରି ପଳେଇ ଯାଉଛି ମୋ ପାଖରୁ. ଭଗବାନ ଧାଇଁ ଧାଇଁକିରି ପଳେଇଗଲେ, ଭଗବାନ ବଳରାମଙ୍କ ସହିତ ଧାଇଁ ଧାଇଁକିରି ପ୍ରବର୍ଷଣ ପର୍ବତ ପର୍ଯ୍ୟନ୍ତ ଚାଲିଗଲେ, ଏବଂ ପ୍ରବର୍ଷଣ ପର୍ବତ ଉପରେ 11 ଯୋଜନ ପର୍ବତ ଉଚ୍ଚ ଯେଉଁ ରହିଛି ତା ଉପରେ ଉଠି ଯାଇକିରି ସେଠୁ ଡେଇଁ ପଡ଼ିକିରି ପଳେଇଗଲେ, ତାଙ୍କର ଦ୍ୱାରକା ଧାମକୁ ପଳେଇଗଲେ. ତା ପୂର୍ବରୁ ଦ୍ୱାରକା ଧାମ ନିର୍ମାଣ କରିସାରିଥିଲେ, ରାତାରାତି ସବୁ ଦ୍ୱାରକା ଧାମ ନିର୍ମାଣ ହେଇଯାଇଥିଲା. ଦ୍ୱାରକା ଧାମ ନିର୍ମାଣ କରିବା ପାଇଁ ବହୁତ ବର୍ଷ ଲାଗିନଥିଲା, ଆମର ନବକଳବର ପୁରୀ ଯେଉଁ ରାସ୍ତା ଘାଟ ସବୁ ତିଆରି ହେଉଛି ବର୍ଷ ବର୍ଷ ଅନେକ ବର୍ଷ ଧରି, ତଥାପି ଏପର୍ଯ୍ୟନ୍ତ ସରିପାରିଲା ନାହିଁ, କିନ୍ତୁ ଭଗବାନ ଯେଉଁ ନିର୍ମାଣ କଲେ ଦ୍ୱାରକା ପୁରୀ ଗୋଟିଏ ରାତିରେ ସବୁ ନିର୍ମାଣ ହେଇଗଲା. ବିଶ୍ୱକର୍ମାଙ୍କୁ ସେ ଆଜ୍ଞା ଦେଲେ, ତା ପରଦିନ ସକାଳେ ଆସିବେ ଜଡ଼ ଏ କ'ଣ କାଳଯବନ ଆସିବେ ଆଉ ଜରାସନ୍ଧ ଆସିବେ, ସେଥିପାଇଁ ଆଉ ମଥୁରାରେ ଲୋକଙ୍କୁ ନ ରଖିକି ମଥୁରାବାସୀମାନଙ୍କୁ ନେଇଗଲେ, ରାତାରାତି ସବୁ ନେଇଗଲେ, ଶୋଇଛନ୍ତି ସକାଳୁ ଉଠି ଦେଖିଲା ବେଳକୁ ଦ୍ୱାରକାରେ ସେମାନେ ବସିଯାଇଛନ୍ତି, ଦ୍ୱାରକାରେ ବସି ରହିଛନ୍ତି. ଏସବୁ ଅଦ୍ଭୁତ ଭଗବାନଙ୍କ ଲୀଳା. ତେଣୁ ପ୍ରବର୍ଷଣ ପର୍ବତରୁ ନେଇ ସେ ପଳେଇଲେ, ଦ୍ୱାରକା ଧାମକୁ ପଳେଇଗଲେ. ତେଣୁ ସେହି ଜରାସନ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି, 18ଥର ଆକ୍ରମଣରେ ଭଗବାନ କାହିଁ ତାକୁ ପରାସ୍ତ କଲେ ନାହିଁ, ନା ସେ ବହୁତ ବିଭିନ୍ନ ବ୍ରାହ୍ମଣମାନଙ୍କୁ ସବୁ ଯଜ୍ଞରେ ନିୟୋଜିତ କରି ରଖିଥିଲା, କହିଲା ଆଜି ଯଦି କୃଷ୍ଣଙ୍କୁ ମୁଁ ଯଦି ପରାସ୍ତ ନ କରିବି ତାହେଲେ ମୁଁ ତୁମକୁ ସବୁଙ୍କୁ ହତ୍ୟା କରିବି. ସେଥିପାଇଁ ଭଗବାନ ତାକୁ ଆଉ ତାକୁ ପରାସ୍ତ ନ କରି ନିଜେ ପଳେଇ ଯାଇଥିଲେ. ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ରଣଚୋର, ଦାକ୍ଷିଣାତ୍ୟରେ ପଶ୍ଚିମ ଭାରତରେ ସେ ଗୁଜୁରାଟରେ ସେ ମନ୍ଦିରଟି ଅଛନ୍ତି, ରଣଚୋର ମନ୍ଦିର, ରଣଚୋର ସେ ପ୍ରସିଦ୍ଧ. ତେଣୁ ଜରାସନ୍ଧ ଯିଏକି ଭଗବାନ ବିଷ୍ଣୁଙ୍କର ଆରାଧନା କରୁଥିଲା, କୃଷ୍ଣଙ୍କୁ ଭାବୁଥିଲା ସେ ହେଉଛନ୍ତି ସାଧାରଣ ମନୁଷ୍ୟ ବୋଲି, ତେଣୁ ତାକୁ ଅସୁର ବୋଲି ଗଣନା କରାଯାଏ. ସେହିଭଳି ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଭଗବାନ କୃଷ୍ଣଙ୍କୁ ଆରାଧନା କରନ୍ତି বা বিষ্ণুকে আরাধনা করতে, কিন্তু চৈতন্য মহাপ্রভুকে আরাধনা করতে না, সে অসুর। তেমন আমার কহার উদ্দেশ্য লা যে ব্রহ্মা বিষ্ণু কন ভগবান কৃষ্ণ ভীম এবং অর্জুন তিনজন যাই পৌঁছলে জরাসন্ধ পাখে, ছদ্মবেশে পৌঁছলে, ক্ষত্রিয় বেশ ত্যাগ করে ব্রাহ্মণ বেশে যাই পৌঁছলে। কারণ জরাসন্ধ বহু প্রসিদ্ধ লা জন দানী, শ্রেষ্ঠ দানী বলে, তেমন তা পাখে যাই পৌঁছি তাঁকু কহিলে, আমি গোটে মাগুছু আমার পাখে গোটে দান আমি দিও, না কি দান, না যুদ্ধ নো দেই রাজেন্দ্র, আমি যুদ্ধ প্রদান করতু। তেমন তাপরে সে জাঁলে ইয়ে হচ্ছেন প্রকৃতির কৃষ্ণ অর্জুন এবং ভীম। তেমন সে কহিলে প্রথমে বহু জোরে হসিলে, কহিলে এ কৃষ্ণ যে ভূগোল পড়ে যাই ইয়ে পুঁ মো সাথে যুদ্ধ করব, সে ছাড়া মু তোর সাথে যুদ্ধ করবি না। এ অর্জুন ইয়ে বহু ছোট পিলা, আ সহ কম যুদ্ধ, ভীম সহ যদি চাহিবে তাহলে যুদ্ধ করবি। তেমন ভীম সহ সে বহু সময় যুদ্ধ করে, বহু দিন ধরি যুদ্ধ করে, একুশ বাইশ দিন না আঠাইশ দিন পর্যন্ত যুদ্ধ করে, অন্তিমে ভীম তাঁকু হত্যা করে জরাসন্ধকে। তেমন জরাসন্ধ হত্যা হওয়ার পরে সমগ্র পৃথিবী ভগবান যুধিষ্ঠির মহারাজঙ্কর বসত্তা স্বীকার করে যুধিষ্ঠির মহারাজ রাজস্ব যজ্ঞ করে, সে রাজস্ব যজ্ঞের সমস্তে কহিলে যে প্রথম যজ্ঞ ভাগ প্রথমে কি গ্রহণ করবে, প্রথম পূজা কাহার হব, অগ্র পূজ্য কি অগ্রপূজ্য। তেণু সহদেব কহিলে অগ্রপূজ্য হচ্ছেন ভগবান কৃষ্ণ। তেমন সে সমস্ত রাজ্য গেলে, এমনি ভীষ্ম মধ্যে যে কি পাঁচশ বর্ষর ঊর্ধ্ব তাঁর আয়ুষ লা, সে মধ্যে সেতু রাজি হয়ে, হ্যাঁ প্রকৃতির ভগবান কৃষ্ণ হচ্ছেন শ্রেষ্ঠ অগ্রপূজ্য হচ্ছেন সিএ, কিন্তু সমস্ত যদিও রাজি হয়ে, কিন্তু শিশুপাল সি কৌল এই আঙ্কর কম গুণ অছি, ই অগ্রপূজ্য হবে, এই ছোট পিলা সহদেব গোটে কথা কহিলা, তাকে এত বড় বড় যোদ্ধা বীর মানে সব অটা সমর্থন করছেন, সমস্ত বুদ্ধি কম নষ্ট হয়ে যাই, মোর একা বুদ্ধি রয়েছে, প্রকৃত অন্য মানে সব নির্বুদ্ধি হয়ে যাই, মোর বুদ্ধি কম না, কৃষ্ণকর কম ভালো গুণ অবু প্রকার খারাপ গুণ তাঁকর রয়েছে, কোণী ভালো গুণ গোটিয়ে না, খারাপ গুণ না, সে একরে তাঁকর কোণী বর্ণাশ্রম কূল পেয়ে তো তাঁর কোণী বর্ণ কোণী আশ্রম না, সে কেউ বর্ণর, সে যেত ব্রহ্মচারী বাল্যাবস্থায় লে, সেত সে লীলা করলে রাস লীলা করলে, তাঁকর কম বর্ণ, সে ব্রাহ্মণ না ক্ষত্রিয় না বৈশ্য না শূদ্র, বৈশ্যঘরে রয়েছে পুঁ আসি ক্ষত্রিয় সন্তান বলে কৌশল, তখন বর্ণাশ্রম কিছু না, বর্ণাশ্রম কূল পেয়ে সর্বধর্ম বহিষ্কৃত, কোণী ধর্ম কার্য সে করু না, সব অধর্ম কার্য হি করছেন, সর্বধর্ম বহিষ্কৃত এবং স্বৈরবর্তী, নিজ ইচ্ছারে সব কার্য করছেন, শাস্ত্র অনুসারে কার্য করু না, এবং গুণেহীনা, তাঁকর কোণী গুণ না, স্বৈরবর্তী গুণেহীনা, এবং সপর্যাং কত মহারতি, সে কমিটি শ্রেষ্ঠ পূজ্য হয়ে পারে, এইভাবে ভাবে অনেক কথা কহিলা, অপমানসূচক কথা কহিলা। তেমন আমার কহার উদ্দেশ্য যে ভগবান যে গুণ অনেক জাঁপারে, সে ভাবতে ভগবান সব খারাপ গুণ, ভগবান কোণী গুণ না, সব দোষ ভগবান রয়েছে, কোণী গুণ না, তেমন সে এইভাবে ভাবে ভগবান তিরস্কার করতে, যে এইভাবে ভাবে সে গোপী মান বস্ত্র চোরি করলে, কিন্তু গোপী মান বস্ত্র চোরি করলে তাঁর বয়স কত হয়েছিল, আঠ বর্ষ মাত্র হয়েছিল তাঁকে সেতবে। তেমন ব্রজে প্রসিদ্ধম নবনীত চৌরম, ব্রজরে সে প্রসিদ্ধ নবনীত চৌর হিসাবে, গোপাঙ্গনা চ দুকূল চৌরম, গোপাঙ্গন মান বস্ত্র চোরি করলে সেই সে প্রসিদ্ধ, কিন্তু অনেক জন্ম অর্জিত পাপ চৌরম, অনেক জন্ম ধরি যে পাপ করছেন তাকে কি চোরি করে পার, ভগবান একমাত্র সে চৌরাগ্রগণ্য পুরুষ নমামি, সে হি একমাত্র তাকে চোরি করে পার, আপনি চোরি করে পারে না, যেতে প্রকার অধর্ম করলে জনে ভগবান শরণ পাদ পদ্মের আশ্রয় নেলে ভগবান সে অধর্ম নিয়ে হরণ করে নেবে। তেমন ভগবান কৌশল অর্জুনকে সর্বধর্মান পরিত্যজ্য মামেকম শরণ ব্রজ অহং ত্বং সর্বপাপেভ্য মুখ্যৈশ্যামি মা শুচ, প্রকৃত ধর্ম হচ্ছে মোর শরণরে যা, তেমন মোর শরণরে গেলে তুমি যেতে পাপ করছিলে সব পাপকে দূর করবি, এতে কোণ সূচনা করিবার আবশ্যকতা নাই। তেমন ভগবান গোটিয়ে নাম হচ্ছে হরি, যে কি সব অমঙ্গল হরে, সমস্ত কিছু অমঙ্গলকে সে হরণ করতে, মঙ্গলং ভগবান বিষ্ণু, মঙ্গলং গরুড়ধ্বজ, মঙ্গলং পুণ্ডরীকাক্ষ, মঙ্গলং পুরুষোত্তম, সে হচ্ছেন মঙ্গল, আর সব কিছু অমঙ্গল, এই ভৌতিক জগতের সব কিছু অমঙ্গল, কিন্তু একমাত্র মঙ্গলময় হচ্ছেন ভগবান কৃষ্ণ। ନହିଁ ଅନ୍ୟ ଶିବ ପନ୍ଥା। ଭାଗବତମର ଦ୍ୱିତୀୟ ସ୍କନ୍ଧରେ କଥା କୁହାଯାଉଛି, ଶୁକଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଏ ପରୀକ୍ଷିତ ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ ଏ ଭୌତିକ ଜଗତରେ। ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଷଧା ସଂସ୍କୃତା ବିହ, ଏ ଭୌତିକ ଜଗତ ହେଉଛି ଅମଙ୍ଗଳମୟ। ଏଠି ସଂସ୍କୃତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଇତ୍ୟାଦି ସବୁ ରହିଛି, ସଂସ୍କୃତି ଚାଲିଛି, କିନ୍ତୁ ଅନ୍ୟ କୌଣସି ମଙ୍ଗଳ ପନ୍ଥା ନାହିଁ। ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଷଧା ସଂସ୍କୃତା ବିହ। ବାସୁଦେବ ଭଗବତୀ ଭକ୍ତିଯୋଗ ଭଗବତୀ ଭକ୍ତିଯୋଗ ଯତୋ ଭବେ, ଏ ଦ୍ୱିତୀୟ ସ୍କନ୍ଧ ଅନ୍ତିମରେ ଏକଥା କହୁଛନ୍ତି ଶୁକଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ। ଭଗବାନଙ୍କ ପ୍ରତି ଯଦି ଭକ୍ତି କରାଯିବ ତାହେଲେ ସେ ହିଁ ପ୍ରକୃତର ମଙ୍ଗଳ, ଆଉ ଅନ୍ୟ କୌଣସି ମଙ୍ଗଳ କଥା ନାହିଁ, ଆଉ ସବୁ ଅମଙ୍ଗଳ। ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବୋଧେ କହିଛନ୍ତି ସେ କଥା। ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଷଧା ସଂସ୍କୃତା ବିହ ବାସୁଦେବ ଭଗବତୀ ଭକ୍ତିଯୋଗ ଯତୋ ଭବେ। ବାସୁଦେବ ଯେଉଁ ଭଗବାନ, ବସୁଦେବଙ୍କର ପୁତ୍ର, ସିଏ ହେଉଛନ୍ତି ଭଗବାନ। ତାଙ୍କ ସହିତ ଯଦି ଆମେ ଭକ୍ତି ଯୋଗରେ ଯୁକ୍ତ ହେବା ତାହେଲେ ସେ ହିଁ ପ୍ରକୃତ ମଙ୍ଗଳକର ପନ୍ଥା, ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ। ତେଣୁ ଶୁକଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜ କହୁଛନ୍ତି, ପରୀକ୍ଷିତ ମହାରାଜ କହୁଛନ୍ତି ଆର କିଛି ପ୍ରମାଣ ଆପଣ ଦେଇପାରିବେ ନା? ହଁ, ଅନେକ ପ୍ରମାଣ ଅଛି। ଭଗବାନ ବ୍ରହ୍ମକାର୍ଷ୍ଣ ତ୍ରିଜନ୍ମୁଖ୍ୟ ମନୁଖ୍ୟା ତଦଧ୍ୟବସ୍ କୁତସ୍ତୁ ରତିରାତ୍ମନୋ ଯତୋ ଭବେ। ସ୍ୱୟଂ ବ୍ରହ୍ମା ଯିଏକି ପ୍ରଥମ ସୃଷ୍ଟ ଜୀବ ପରମେଶ୍ୱରୀ, ସେ ବ୍ରହ୍ମକାର୍ଷ୍ଣ ସମସ୍ତ ବେଦକୁ ସମ୍ପୂର୍ଣ୍ଣ ଭାବରେ ତ୍ରିଡ଼ା ମୃତ୍ୟୁ ଅନୁଖ୍ୟା ତିନିଥର ଅଧ୍ୟୟନ କଲେ ସମଗ୍ର ବେଦକୁ, ଗୋଟେ ଥର ନୁହଁ କି ଦୁଇଥର ନୁହଁ କି ତିନିଥର ଅଧ୍ୟୟନ କଲେ। ତିନିଥର ଅଧ୍ୟୟନ କରିସାରି ସେ ଏଇ ସିଦ୍ଧାନ୍ତରେ ପହଞ୍ଚିଲେ, ତଦଧ୍ୟବସତ୍ କୁଟସ୍ତୁ ରତିରାତ୍ମନ ଯତ ଭବେ। ଭଗବାନଙ୍କୁ ଯଦି ଭକ୍ତି କରାଯିବ ସିଏ ହେଉଛି ପ୍ରକୃତରେ ମଙ୍ଗଳକର ପନ୍ଥା, ତେଣୁ ସେଇ ଭଗବାନ ହିଁ ହେଉଛନ୍ତି ପ୍ରକୃତରେ ମଙ୍ଗଳମୟ। ସର୍ବ ଅମଙ୍ଗଳ ହରେ, ଭଗବାନ ହରିଙ୍କର ଗୋଟେ ନାମ ହେଉଛି ସର୍ବ ଅମଙ୍ଗଳ ହରନ୍ତି ସିଏ, ଏବଂ ପ୍ରେମ ଦିଆ ହରେ ମନ, ପ୍ରେମ ପ୍ରଦାନ କରି ସମସ୍ତ ମନକୁ ହରଣ କରନ୍ତି। ଏ ମନ ଯିଏକି ଭଗବାନ ପାଦପଦ୍ମରେ ଲାଗୁନାହିଁ, କାରଣ ସେ ଭଗବାନ ବିଷୟରେ ଜାଣିନାହିଁ, ଭଗବାନ ବିଷୟରେ ନ ଜାଣିକରି ସେ ଭୌତିକ ଜଗତରେ ମନକୁ ସମର୍ପଣ କରିଛି, ଭୌତିକ ଜଗତରେ ମୁଁ ଆନନ୍ଦ ଖୋଜି ବୁଲୁଛି। କିନ୍ତୁ ଯେତେବେଳେ ଥରେ ଭଗବାନ ବିଷୟରେ ଜାଣିବ, ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ଯେତେବେଳେ ଜାଣିବ, ସେତେବେଳେ ସେ ମନକୁ ଭଗବାନ ପାଦପଦ୍ମରୁ ଆଉ ଫେରେଇ ନେଇପାରିବ ନାହିଁ। ଭଗବାନ ପାଦପଦ୍ମରେ ସବୁ ଆକର୍ଷଣ ରହିଛି, 19ଟି ଚିହ୍ନ ରହିଛି ଭଗବାନ ପାଦପଦ୍ମରେ। ବିଶେଷ ଭାବରେ ଯେଉଁ ରହିଛି ଭଗବାନ ପାଦପଦ୍ମରେ ଯେଉଁ ରହିଛି ଭାଗବତମର ଏଇଟା ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ ପାଦପଦ୍ମର ଚିହ୍ନ ବିଷୟରେ ବର୍ଣ୍ଣନା କରାଯାଇଛି। ବିଶ୍ୱନାଥ ଚକ୍ରପୀଠାକୁଟଙ୍କ ଭାଷାରେ କହୁଛନ୍ତି, ଯେତେବେଳେ ଆମେ ଭଗବାନ ପାଦପଦ୍ମକୁ ଧ୍ୟାନ କରିବା, ଭଗବାନ ପାଦପଦ୍ମରେ ଯେଉଁ ରହିଛି ଚକ୍ର ରହିଛି, ସେ ଚକ୍ର ଆମର ସମଗ୍ର ଯେତେ ପାପରାଶି ଅଛି ସେ ସବୁ ପାପରାଶିକୁ ଧ୍ୱଂସ କରିଦେବ ଚକ୍ର। ଭଗବାନ ପାଦପଦ୍ମରେ ଯେଉଁ ରହିଛି ଆଙ୍କୁଶ ଚିହ୍ନ ରହିଛି, ସେ ଆଙ୍କୁଶ ଚିହ୍ନ ଦ୍ୱାରା ଆମର ମତହସ୍ତି, ଆମର ଯେଉଁ ମନ ଏ ମତହସ୍ତି ଭଳି ରହିଛି, ତେଣୁ ସେଇ ଆଙ୍କୁଶ ଦ୍ୱାରା ଭଗବାନ ପାଦପଦ୍ମରେ ଥିବା ଯେଉଁ ଆଙ୍କୁଶ, ସେଇ ଆଙ୍କୁଶ ଦ୍ୱାରା ଆମର ମନକୁ ଭଗବାନଙ୍କ ରାସ୍ତାରେ ନେବା, ଭଗବାନଙ୍କର ଅପବ୍ରକ ରାସ୍ତାରେ ଆମେ ନେବା। ସେଇଭଳି ଭାବରେ ଭଗବାନ ପାଦପଦ୍ମରେ ଯେଉଁ ରହିଛି ଗୋଟେ ରହିଛି ଚିହ୍ନ ଯବ, ଯବର ଅର୍ଥ ହେଉଛି ସେ ସମସ୍ତ ଯଶ ପ୍ରଦାନ କରିବେ ଆମକୁ। ଭଗବାନ ପାଦପଦ୍ମରେ ଯେଉଁ ଛତ୍ର ଚିହ୍ନ ରହିଛି, ସେ ଛତ୍ର ଚିହ୍ନର ଅର୍ଥ ତାର ସିଗ୍ନିଫିକାନ୍ସ ହେଉଛି ବା ତାର ଅର୍ଥ ହେଉଛି କ'ଣ ନା, ଆମେ ସେଇ ଭଗବାନ ପାଦପଦ୍ମରେ ଥିବା ଛତ୍ରର ଆଶ୍ରୟ ନେଲେ ସମସ୍ତ ବିପଦରୁ ମୁକ୍ତ ହୋଇପାରିବା। ଏହିଭଳି ଭାବରେ ଭଗବାନ ପାଦପଦ୍ମକୁ ଯେଉଁମାନେ ଧ୍ୟାନ କରନ୍ତି ସେମାନେ ଅନ୍ୟ କୌଣସି ତାଙ୍କର ମନ ଅନ୍ୟ କେଉଁଠିକି ଯାଏ ନାହିଁ। ଯେଉଁଭଳି ଭାବରେ ଅମ୍ବରୀଶ ମହାରାଜ ସବୁବେଳେ ଭଗବାନଙ୍କୁ, ଯଦିଓ ସେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ତଥାପି ସେ ଭଗବାନ ପାଦପଦ୍ମର ଧ୍ୟାନରେ ସବୁବେଳେ ନିମଗ୍ନ ରହୁଥିଲେ। ସବୈ ମନ କୃଷ୍ଣ ପାଦ ପଦାର ବିନ୍ଦୟୋ ବଚାଂସି ବୈକୁଣ୍ଠ ଗୁଣାନ୍ ବର୍ଣ୍ଣନୀ କରୌ ହରେର ମନ୍ଦିର ମାର୍ଜନାଦିଷୁ ଶ୍ରୁତିଂ ଚକାରା ଚିତ ସତ୍ କଥୋଦୟେ। ଭଗବାନ ପାଦପଦ୍ମରେ ଭକ୍ତିର 9ଟି ଅଙ୍ଗ ସେ ଯାଜନ କରୁଥିଲେ, ସବୁକିଛି ଅଙ୍ଗ ସେ ଯାଜନ କରୁଥିଲେ। ଯଦିଓ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ମନକୁ ଭଗବାନ ପାଦପଦ୍ମରେ ନିଯୁକ୍ତ କରୁଥିଲେ। ସବୈ ମନ କୃଷ୍ଣ ପାଦ ପଦାର ବିନ୍ଦୟୁ ବଚାଂସି ବୈକୁଣ୍ଠ ଗୁଣାନ୍ ବର୍ଣ୍ଣନୀ, ତାଙ୍କର କଥାକୁ ଭଗବାନଙ୍କର ଗୁଣଗାନରେ ନିଯୁକ୍ତ କରୁଥିଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, హరే రామ 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 హరే కరో హరే మందిర మార్జనాదిషు హస్త ద్వారా భగవాన్ మందిరకు సఫా కరుతులు మార్జన కరుతులు శ్రుతి చకారాచ్యుత సత్కథోదయ కర్ణ ద్వారా సి భగవాన్ కథాశ్రవణరే నిజుక్త కరుతులు ఏభి భావే సమగ్ర అంగకు భగవాన్ సేవారే నిజుక్త కరుతులు భగవాన్ భక్తిర నోటి అంగ అది సబ్బుకి సి దాదన కరుతులు తెను సేయి భగవాన్ హరి కణ కరంతి నా సే అంతాస తస్మిన్ సలిళే సేయి సలిళరే ଯେଉଁ ପ୍ରଳୟ ଜଳ ରହିଛି ସେ ଜଳର ଅନ୍ତରରେ ବା ଭିତରେ ସେ କ'ଣ କରୁଥିଲେ ନା ଆସ୍ତେ ଅନନ୍ତାସନ ହରି ଭଗବାନ ଅନନ୍ତ ଯେ ଅନନ୍ତ ଦେବ ସେ ସ୍ନାଗ ସେ ତାଙ୍କର ଯେଉଁ ସର୍ପ ଶରୀର ରହିଛି ସେଇ ସର୍ପ ଶରୀରରେ ତାଙ୍କର ସେ ଶଯ୍ୟା ଭଳି ଗ୍ରହଣ କରୁଥିଲେ ଏବଂ ସେଇ ଆସନରେ ହରି ଯୋଗ ନିଦ୍ରା ନିମିଳାକ୍ଷ ଯୋଗ ନିଦ୍ରା ସେ ଯେଉଁ ନିଦ୍ରା ଯାଉଥିଲେ ସେ ହେଉଛି ଯୋଗ ନିଦ୍ରା ଯହ କାରଣା ନବଜଳେ ଭଜତି ସ୍ମ ଯୋଗ ନିଦ୍ରା ନିଦ୍ରା ମନନ୍ତ ଜଗଦଣ୍ଡ ସରୋମ କୂପ ଆଧାର ଶକ୍ତି ଅବଲମ୍ବ୍ୟା ପରାଂଶ ମୂର୍ତ୍ତି ଗୋବିନ୍ଦ ମହାଦି ପୁରୁଷଙ୍କ ତମଂ ଭଜାମି ଭଗବାନଙ୍କ ନିଦ୍ରା ଆଉ ଆମ ନିଦ୍ରା ଭିତରେ ତଫାତ ହେଉଛି ଏଇଟା ଭଗବାନଙ୍କର ଯେଉଁ ଆମର ରହିଛି ଯେଉଁ ବର୍ଷା ଚାତୁର୍ମାସରେ ଭଗବାନ ଚାତୁର୍ମାସରେ ଆରମ୍ଭରେ ଯେଉଁ ଏକାଦଶୀ ତିଥି ପଡ଼େ ସେ ଏକାଦଶୀରେ ସେ ଶୟନ ଏକାଦଶୀ ତିଥି ଭଗବାନ ଶୟନ କରନ୍ତି ପୁଣି ଉଠନ୍ତି କେତେବେଳେ ନା ଚାରି ମାସ ପରେ ଆଉ ଗୋଟେ ଯେତେବେଳେ ଶେଷ ଏକାଦଶୀ ହୁଏ ସେଇଟା ହେଉଛି ଉତ୍ଥାନ ଏକାଦଶୀ ଭଗବାନ ସେ ସମୟରେ ଉଠନ୍ତି ତେଣୁ ଏଇ ଚାରି ମାସ ଭଗବାନ ଶୟନ କରନ୍ତି ତାମାନେ ସବୁକିଛି ଭୁଲି ଯାଆନ୍ତି ତା ନୁହଁ କିଛି ସେ ସବୁକିଛି ଜାଣନ୍ତି ଶୟନ ଥିଲେ ଥାଇକି ମଧ୍ୟ ସେ ଯୋଗ ନିଦ୍ରା ସବୁକିଛି ଜାଣୁଥାନ୍ତି କ'ଣ ହେଉଛି ସବୁକିଛି ସେ ପାଳନକର୍ତ୍ତାରୁ ତାଙ୍କର ପାଳନରେ ଅଭଳା ହୁଏ ନାହିଁ ସେ ହେଉଛନ୍ତି ପାଳନକର୍ତ୍ତା ଯୋଗ ନିଦ୍ରା ଥାଇକି ମଧ୍ୟ ସେ ପାଳନ କରିବେ ତେଣୁ ଇଏ ଯୋଗ ନିଦ୍ରା ଯେଉଁ ଆମର ରହିଛି ତିନି ପ୍ରକାର ଅବସ୍ଥା ରହିଛି ଗୋଟେ ହେଉଛି ଜାଗ୍ରତ ଅବସ୍ଥା ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା ଆଉ ଗୋଟେ ହେଉଛି ନିଦ୍ରା ମାନେ ଗଭୀର ନିଦ୍ରା ଅବସ୍ଥା ଏ ତିନୋଟି ଅବସ୍ଥା ଆମର ରହିଛି କିନ୍ତୁ ଇଏ ଯେଉଁ ଯୋଗ ନିଦ୍ରା ଇଏ ହେଉଛି ଚତୁର୍ଥ ଅବସ୍ଥା ତୁରୀୟ ଅବସ୍ଥା ବୋଲି କୁହାଯାଉଛି ଯେଉଁ ସମାଧି ଯୋଗରେ ଯେଉଁମାନେ ସମାଧି ଲାଭ କରନ୍ତି ଅଷ୍ଟାଙ୍ଗ ଯୋଗରେ ଯେଉଁ ଅନ୍ତିମ ସ୍ତର ହେଉଛି ସମାଧି ସେ ସମାଧି ସ୍ତର ହେଉଛି ସେହିଭଳି ଭାବରେ ସେ ଆଖି ବୁଝିଥିଲେ ମଧ୍ୟ ସେ ସବୁକିଛି ଜାଣୁଛନ୍ତି ସେ ଶୟନ କରିନାହାନ୍ତି ଇଏ ହେଉଛି ଯୋଗ ନିଦ୍ରା ତେଣୁ ଭଗବାନ ନିଦ୍ରା ଯାଆନ୍ତି ସେ ହେଉଛି ଯୋଗ ନିଦ୍ରା ନିମିଳାକ୍ଷ ନିମିଳ ଚକ୍ଷୁ ମୁଦ୍ରିତ ଅବସ୍ଥାରେ ଭଗବାନ ଯେଉଁ ଶୟନ କରିଛନ୍ତି ସେଇ ଅନନ୍ତ ଶଯ୍ୟାରେ ସ୍ତୁୟମାନ ଜନାଳୟ ସ୍ତୁୟମାନ ଭଗବାନଙ୍କୁ ପ୍ରାର୍ଥନା ସେତେବେଳେ ଜନଲୋକରେ ଯେଉଁ ଭୃଗୁ ଆଦି ଋଷିମାନେ ଯାଇଥିଲେ ଆମର ମହତ ଲୋକରୁ ଜନଲୋକକୁ ଯାଉଛନ୍ତି ସେ ଜନଲୋକରେ ସେମାନେ ଭଗବାନଙ୍କୁ ସ୍ତୁତି କରୁଛନ୍ତି ସ୍ୱର୍ଗଲୋକ ପର୍ଯ୍ୟନ୍ତ ଧ୍ୱଂସ ହୋଇଯାଇଛି ଏବଂ ତା ଉପରେ ଯେଉଁ ମହତ ଲୋକ ରହିଛି ସେଠି ମଧ୍ୟ କେହି ରହିବା ପାଇଁ ସୁବିଧା ହେଉନି କାରଣ ବହୁତ ତପ୍ତ ହୋଇଯାଇଛି ସେ ଜାଗା ତେଣୁ ଜନଲୋକରେ ଭୃଗୁ ଆଦି ଋଷିମାନେ ଭଗବାନଙ୍କ ସ୍ତବନ କରୁଛନ୍ତି ବିଭିନ୍ନ ପ୍ରକାର ସ୍ତବ କରୁଛନ୍ତି ତେଣୁ ଭାଗବତମରେ ଅନେକ ସ୍ତୁତି ରହିଛି ତେଣୁ ବିଶେଷ ଭାବରେ ବ୍ରହ୍ମା ଶିବ ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ସ୍ତୁନନ୍ତି ଦିବ୍ୟ ସ୍ତବୈର୍ ବେଦୈ ସାଙ୍ଗପଦ କମଣି ସଦୈର୍ ଗାୟନ୍ତି ଜଂ ଶ୍ୟାମଗହା ଧ୍ୟାନ ବସ୍ତିତ ତଦ୍ ଗତିନ ମନସା ପଶ୍ୟନ୍ତି ଜଂ ଯୋଗିନ ଯଶାନ୍ତ ନ ବିଧୁ ସୁରାସୁରଗଣ ଦେବାୟ ତସ୍ମୈ ନମଃ ସମସ୍ତେ ଭଗବାନଙ୍କର ଆରାଧନା କରୁଛନ୍ତି ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ସମସ୍ତେ ଭଗବାନଙ୍କର ଆରାଧନା କରୁଛନ୍ତି କେଉଁମାନେ ଆରାଧନା କରୁନାହାନ୍ତି ନା ଯେଉଁମାନେ ନିଚ ସ୍ତରରେ ଅଛନ୍ତି ନରାଧମ ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପୃତ ଜ୍ଞାନମ ଆସୁରମ ଭାବମାଶ୍ରିତା ନମାଂ ଦୁଷ୍କୃତି ନ ମୂଢ଼ା ଭଗବାନ ଯେତେବେଳେ କହିଲେ ଅର୍ଜୁନକୁ ହେ ଅର୍ଜୁନ ଏ ଯେଉଁ ଭୌତିକ ଜଗତ ତୁମେ ଦେଖୁଛ ଏ ଭୌତିକ ଜଗତ ହେଉଛି ତିନୋଟି ଗୁଣରେ ସୃଷ୍ଟି ହେଇଛି ତିନୋଟି ଗୁଣରେ ତିଆରି ହେଇଛି ସତ୍ୟ ରଜ ଏବଂ ତମ ତେଣୁ ଏ ତିନି ଗୁଣକୁ କେହି ନିଜ ଚେଷ୍ଟାରେ ପାର ହେଇପାରିବେ ନାହିଁ ଦୈବୀ ଏସିଆ ଗୁଣମୟୀ ଇଏ ହେଉଛି ମୋର ଗୁଣ ମୋର ଏଇ ସେ ପ୍ରକୃତି ରହିଛି ନିଚତ ପ୍ରକୃତି ବହିରଙ୍ଗା ପ୍ରକୃତି ଦୈବୀ ଏସିଆ ଗୁଣମୟୀ ମୋ ମାୟା ଦୂରତୟା ଏ ମାୟାକୁ କେହି ପାର ହେଇପାରିବେ ନାହିଁ ମାମେ ବୋଧେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି କେବଳ ଯେଉଁମାନେ ମୋର କେବଳ ଶରଣରେ ଯିବେ ମାମେ ବୋଧେ ପ୍ରପଦ୍ୟନ୍ତେ ତାହେଲେ ସେମାନେ ହିଁ ମାୟାକୁ ପାର ହେଇପାରିବେ ନହେଲେ ଅନ୍ୟ କେହି କରିପାରିବେ ନାହିଁ ତେଣୁ ଅର୍ଜୁନ ପ୍ରଶ୍ନ କରୁଛନ୍ତି ପ୍ରଭୁ ତାହେଲେ ଯଦି ଆପଣଙ୍କ ଶରଣରେ ଗଲେ ଜଣେ ମାୟାକୁ ପାର ହେଇଯିବ ତାହେଲେ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି ଆପଣଙ୍କର ଶରଣ ଗ୍ରହଣ କରୁନାହାନ୍ତି నామాం ప్రపద్య నామాం దుష్కృతిన మూఢా ప్రపద్యంతి నరాధమ మాయా అపవిత జ్ఞానం ఆశ్రమ భావమాశ్రిత. నామాం దుష్కృతిన, జయమాని దుష్కృతులు అని వ్యక్తి వచ్చింది శమాని మూడు స్వరణ జగన్నాంతి. జయ శ్రీ రాధామధర్మ జ్యోతి. దుష్కృతిన ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି, ସେଥିପାଇଁ ସେମାନେ ମୋର ଶରଣରେ ଯାଉନାହାନ୍ତି. ସେମାନେ ଚାରି ପ୍ରକାର ଅଛନ୍ତି ଅର୍ଜୁନ, ସେମାନେ ହେଉଛନ୍ତି କିଏ ନା ମୂଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି, ସେମାନେ ମୋର ଶରଣରେ ଯାଉନାହାନ୍ତି. ସେମାନେ ମୋ ବିଷୟରେ ଜ୍ଞାନ ନାହିଁ ତେଣୁ ମୋ ଶରଣରେ ଯାଉନାହାନ୍ତି. ସେମାନେ ଭାବୁଛନ୍ତି ଭଗବାନ କେହି ନାହାନ୍ତି ବୋଲି, କାରଣ ମୋ ସହିତ ମୋର ଜ୍ଞାନ ସେ ପ୍ରାପ୍ତ ହେଇନାହାନ୍ତି. ପାପୀ ବ୍ୟକ୍ତି ଅଛନ୍ତି, ସେମାନେ ସତ୍ସଙ୍ଗ କରୁନାହାନ୍ତି. ଅସତ୍ସଙ୍ଗରେ ତାଙ୍କର ଯେତିବା ଗୁଣ ଭଲ ଗୁଣ ଅଛି, ଆମେ କାଲି କହୁଥିଲେ 12ଟା ଯାକ ଭଲ ଗୁଣ ତାଙ୍କ ନଷ୍ଟ ହେଇଯାଉଛି ଅସତ୍ସଙ୍ଗରେ. ତେଣୁ ସେମାନେ ମୋର ଶରଣରେ ଯାଉନାହାନ୍ତି, ମୋତେ ଜାଣିନାହାନ୍ତି, ମୋ ବିଷୟରେ ଜାଣିନାହାନ୍ତି, ତେଣୁ ମୋ ଶରଣରେ ଯାଉନାହାନ୍ତି. ନା ଆଉ କିଏ ନା ନରାଧମ ନମାଙ୍ଗ ଦୁଷ୍କୃତି ନ ମୁଢ଼ା ପ୍ରପଦ୍ୟନ୍ତ ନରାଧମ. 400,000 ପ୍ରକାର ମନୁଷ୍ୟ ଅଛନ୍ତି ଅର୍ଜୁନ, 400,000 ପ୍ରକାର ମନୁଷ୍ୟ ଅଛନ୍ତି, ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମୋର ଶରଣରେ ଯାଉନାହାନ୍ତି. ନା ପ୍ରଭୁ, ଯେଉଁମାନେ ଆମେ ଦେଖୁଛେ ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି, ସେମାନେ କାହିଁ ଆପଣଙ୍କ ଶରଣରେ ଯାଉନାହାନ୍ତି? ସେମାନେ ତ ଆପଣଙ୍କ ଶରଣରେ ଯିବା କଥା, କାରଣ ଆପଣ କହୁଛନ୍ତି ମୂର୍ଖ ବ୍ୟକ୍ତିମାନେ ଆପଣଙ୍କ ଶରଣରେ ଯାଆନ୍ତି ନାହିଁ ବୋଲି. ତାହେଲେ ଜ୍ଞାନୀ ବ୍ୟକ୍ତିମାନେ କାହିଁ ଯାଉନାହାନ୍ତି? ନା ସେମାନଙ୍କର ମାୟା ଅପହୃତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ଅଛି କିନ୍ତୁ ଏ ଯେଉଁ ତ୍ରିଗୁଣମୟ ମାୟା ଆ ଦ୍ୱାରା ତାଙ୍କର ଜ୍ଞାନଟି ନଷ୍ଟ ହେଇଯାଇଛି, ତେଣୁ ସେ ମୋର ଶରଣରେ ଯାଉନାହାନ୍ତି. ତେଣୁ ଆଉ ଗୋଟେ ବ୍ୟକ୍ତି, ଆଉ ଗୋଟେ ପ୍ରକାର ବ୍ୟକ୍ତି ଅଛନ୍ତି, ମନୁଷ୍ୟମାନେ ଅଛନ୍ତି, ସେମାନେ ହେଉଛନ୍ତି ଅସୁର ଭାବ ସମ୍ପନ୍ନ. ଅସୁର ଗୁଣ ରହିଛି. ଏ ଅସୁର ଗୁଣ ସମ୍ବନ୍ଧରେ ମୁଁ ତୁମକୁ ଷୋଳ ଅଧ୍ୟାୟରେ କହିବି ବିସ୍ତାର ଭାବରେ. ଖାଲି ଏତିକି ଜାଣି ରଖ ଯେ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ମୋର ଶରଣରେ ଯାଆନ୍ତି ନାହିଁ. ତାହେଲେ ପ୍ରଭୁ ଆପଣ ଶରଣରେ କେଉଁମାନେ ଯାଆନ୍ତି? ନା ଚତୁର୍ବିଧା ଭଜନ୍ତି ମାଂ ଜନାଶ କୃତି ଅର୍ଜୁନ ଆର୍ତ୍ତ ଜିଜ୍ଞାସୁରାର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ. ହେ ଅର୍ଜୁନ, ଚାରି ପ୍ରକାର ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି, ସୁକୃତିନ ବ୍ୟକ୍ତି, ସେମାନେ ମୋର ଶରଣରେ ଯାଆନ୍ତି. ଚତୁର୍ବିଧା ଭଜନ୍ତି ମାଂ, ମୋର ଭଜନ କରନ୍ତି ସେମାନେ. ଜନାଶ କୃତିନ ଅର୍ଜୁନ, ସେମାନେ ପ୍ରକୃତରେ ଅର୍ଜୁନ ସେମାନେ ପ୍ରକୃତରେ ସୁକୃତିବାନ ବ୍ୟକ୍ତି. ତମେ ଯେଭଳି ଭାବରେ ସୁକୃତିବାନ, ତମେ ମୋର ଭଜନ କରୁଛ, ତମେ ମୋର ଶରଣରେ ଆସିଛ, କିନ୍ତୁ ତମ ବିପକ୍ଷରେ ଯେଉଁମାନେ କୌରମାନେ ଅଛନ୍ତି ସେମାନେ ସବୁ ଦୁଷ୍କୃତିନ, ସେମାନେ ମୋର ଶରଣରେ ଯାଉନାହାନ୍ତି. ତେଣୁ ଏଇଭଳି ଭାବରେ ଯେଉଁମାନେ ସୁକୃତିନ ଅଛନ୍ତି ସେମାନେ ମଧ୍ୟ ଚାରି ପ୍ରକାର ଅଛନ୍ତି. କିଏ କିଏ? ନା ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ. ଆର୍ତ୍ତ ଯେଉଁମାନେ ଦୁଃଖରେ ପଡ଼ିଲେ ମୋର ଶରଣରେ ଯାଆନ୍ତି, ସେମାନେ ପ୍ରକୃତରେ ସୁକୃତିବାନ ବ୍ୟକ୍ତି ହେଇଥିବା ହେତୁ ସେ ମୋର ଶରଣରେ ଯାଆନ୍ତି. ତେଣୁ ଆମର ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି ଏ ଆର୍ତ୍ତ ବିଷୟରେ ଯେଉଁ ଉଦାହରଣ ଦିଆଯାଏ, ଏ ହାତୀର ଉଦାହରଣ ଦିଆଯାଏ. ହାତୀ ଯିଏକି ତ୍ରିକୁଟ ପର୍ବତରେ ରହୁଥିଲା, ଏତେ ତାର ଶକ୍ତି ଥିଲା ସେ ହାତୀର, ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି. ଭଗବାନଙ୍କର ଯେଉଁ ଏ ଲୀଳାଟି ହେଇଥିଲା ଏ ଚତୁର୍ଥ ମନ୍ୱନ୍ତରରେ ହେଇଥିଲା. ଏଇ ମନ୍ୱନ୍ତର କଥା ଯେଉଁ କୁହାଯାଉଛି, ଏଇ ମନ୍ୱନ୍ତର ବିଷୟରେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ. ମନ୍ୱନ୍ତର ବିଷୟରେ ଯେଉଁ ଚତୁର୍ଥ ମନୁ ଯିଏ ଥିଲେ ସେ ହେଉଛନ୍ତି ତାମସ ମନୁ, ତାଙ୍କ ସମୟରେ ଏଇ ଲୀଳାଟି ହେଇଥିଲା. ଏ ଗଜରାଜ ଏତେ ଶକ୍ତିଶାଳୀ ଥିଲେ ଯେ ଏମିତିକି ସିଂହ ଇତ୍ୟାଦି ଦେଖିଲେ ତାଙ୍କୁ ଭୟ କରିଯାଆନ୍ତି, ଯଦିଓ ସିଂହ ହାତୀକୁ ଆକ୍ରମଣ କରି ବଦ୍ଧ କରନ୍ତି, କିନ୍ତୁ ଇଏ ହାତୀ ଏତେ ଶକ୍ତିଶାଳୀ ଥିଲେ ସିଂହ ଦେଖିଲେ ମଧ୍ୟ ଡରିକି ଭୟ ପଳେଇ ଯାଉଥିଲେ, ସିଂହ ଭାଗ ଇତ୍ୟାଦି ପଳେଇ ଯାଉଥିଲେ. ତେଣୁ ସେଇ ହାତୀ ଯେତେବେଳେ ସେଇ ସରସୀ ସେଇ ସରସରେ ସେଇ ଯେଉଁ ସରୋବରରେ ଯେତେବେଳେ ଜଳପାନ କରୁଥିଲେ, ସେହି ସମୟରେ ଗୋଟେ କୁମ୍ଭୀର ଦ୍ୱାରା ଗ୍ରସ୍ତ ହୋଇଥିଲେ ଏବଂ 1,000 ବର୍ଷ ଧରି ତାଙ୍କ ସହିତ ଯୁଦ୍ଧ ଚାଲିଲା. ସବୁ ଦେବତାମାନେ ସେଠି ରହିକି ଦେଖୁଛନ୍ତି, କିନ୍ତୁ କେହି ସାହାଯ୍ୟ କରୁନାହାନ୍ତି, କାରଣ ହାତୀ ପ୍ରଥମେ ନିର୍ଭର କରିଥିଲେ ତାଙ୍କର ଯେଉଁ ଅନ୍ୟ ହାତୀମାନେ ଅଛନ୍ତି, ସେମାନେ ସବୁ ଚେଷ୍ଟା କଲେ ତାକୁ ଉଦ୍ଧାର କରିବା ପାଇଁ, କିନ୍ତୁ କେହି ଉଦ୍ଧାର କରିପାରିଲେ ନାହିଁ. ତାପରେ ପୂର୍ବ ଜନ୍ମରେ ସେ ଯେଉଁ ଥିଲେ ଇନ୍ଦ୍ରଦ୍ୟୁମ୍ନ ଥିଲେ, ରାଜା ଇନ୍ଦ୍ରଦ୍ୟୁମ୍ନ ଥିଲେ, ସେହି ସମୟରେ ସେ ଯେଉଁ ଭଗବାନଙ୍କ ସ୍ତୁତି କରିଥିଲେ ଭଗବାନ କୃପାରୁ, ସେ ସ୍ମରଣ ତାଙ୍କୁ ମିଳିଲା, ସେ ସ୍ମରଣ କରାଇଦେଲେ ଭଗବାନ, ସେ ସ୍ମୃତି ପ୍ରଦାନ କଲେ. ତେଣୁ ସେହି ପୂର୍ବ ଜନ୍ମର ଯେଉଁ ସ୍ତୁତି କରିଥିଲା, ଏଠି ଯେମିତି କହୁଛେ ଜନଲୋକର ଲୋକମାନେ ଭଗବାନ ସ୍ତୁତି କରୁଛନ୍ତି, ସେହିଭଳି ଭାବରେ ଗଜରାଜ ମଧ୍ୟ ଭଗବାନ ସ୍ତୁତି କରିଥିଲା. ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି. ନମୋ ନମସ୍ତେ କ୍ଷୀଳ କାରଣାୟ ନିଷ୍କାରଣାୟ ଅଦ୍ଭୁତ କାରଣାୟ ସର୍ବାଗମାନାୟ ମହାନଭାୟ ନମୋ ଅପବର୍ଗାୟ ପରାୟଣାୟ. ଭଗବାନ ସ୍ତୁତି କରୁଥିଲେ, ସେ ନିର୍ବିଶେଷ ସ୍ତୁତି କରିଥିଲେ, ସବିଶେଷ ସ୍ତୁତି କରିନାହାନ୍ତି, ବ୍ରହ୍ମା ଭଗବାନଙ୍କ ଯେଉଁ ବ୍ରହ୍ମ ସ୍ତୁତି ସେ କରିଛନ୍ତି. ତେଣୁ ସେଠି ସେ କହୁଛନ୍ତି, ହେ ପ୍ରଭୁ ଆପଣ ନମୋ ନମସ୍ତେ କ୍ଷୀର କାରଣାୟ, ଆପଣ ହେଉଛନ୍ତି ସବୁକିଛିର କାରଣ, ଅକ୍ଷୀର କାରଣ, ସବୁକିଛିର କାରଣ ହେଉଛନ୍ତି ଆପଣ, ନମୋ ନମସ୍ତେ କ୍ଷୀର କାରଣାୟ। ଯଦି ଭଗବାନ କହିବେ ମୁଁ ସମସ୍ତଙ୍କର କାରଣ, ତାହେଲେ ମୋର କାରଣ କିଏ ନା ନିଷ୍କରଣ ନିଷ୍କାରଣାୟ, ଆପଣଙ୍କର କୌଣସି କାରଣ ନାହାନ୍ତି। ଏବଂ ଆପଣ ଏଭଳି କାରଣ ଅଦ୍ଭୁତ କାରଣ ଆୟ, ଆପଣ ଅଦ୍ଭୁତ କାରଣ। ସାଧାରଣତଃ ଯେଉଁ କାର୍ଯ୍ୟ କାରଣ ରହିଛି, ସିଏ ଯେତେବେଳେ କାର୍ଯ୍ୟରେ ପରିଣତ ହେଇଯାଏ ସେ କାରଣଟି ଆଉ ନଥାଏ। ଯେମିତି ଉଦାହରଣ ସ୍ୱରୂପ ଗୋଟେ ବୀଜ, ଗୋଟେ ମଞ୍ଜି, ଇଏ ଗୋଟେ କାରଣ ଯେଉଁଥିପାଇଁ କି ଗଛ ସୃଷ୍ଟି ହେଉଛି, ଗଛ ଆସୁଛି ମଞ୍ଜିରୁ। କିନ୍ତୁ ମଞ୍ଜିରୁ ଯେତେବେଳେ ଗଛ ହେଇଯାଏ ସେ ମଞ୍ଜି ଆଉ ନଥାଏ, ମଞ୍ଜିଟି ନଷ୍ଟ ହେଇଯାଇଥାଏ, ଗଛରେ ପରିଣତ ହେଇଯାଇଥାଏ। ଏଇଭଳି ଭାବରେ ସବୁ କାର୍ଯ୍ୟ ବା ସବୁ କାରଣ କାର୍ଯ୍ୟରେ ପରିବର୍ତ୍ତିତ ହେଇଯାଇଥାଏ, ତାଙ୍କର ପରିବର୍ତ୍ତନ ହେଇଯାଇଥାଏ। କିନ୍ତୁ ଆପଣ ଏଭଳି କାରଣ, ଆପଣ ନିଷ୍କାରଣ ଆୟ, ଆପଣଙ୍କର କୌଣସି କାରଣ ଯେତେ ହେଲେ ମଧ୍ୟ, ଆପଣ କାର୍ଯ୍ୟରେ ପରିଣତ ହେଲେ ମଧ୍ୟ ଆପଣ ସେଇଭଳି କାରଣ ହେଇକି ରହିଥାନ୍ତି, ଆପଣଙ୍କର ପରିବର୍ତ୍ତନ ହୁଏ ନାହିଁ, ନିଷ୍କାରଣ ଆୟ। ଏବଂ ଅଦ୍ଭୁତ ଆପଣ ହେଉଛନ୍ତି ଅଦ୍ଭୁତ କାରଣ ଆୟ, ଅଦ୍ଭୁତ କାରଣ, ଆପଣ ପରିବର୍ତ୍ତନ ହୁଏ ନାହିଁ, ଆପଣ ସେଇଭଳି ଭାବେ ରହିଥାନ୍ତି, କାରଣ ହିସାବରେ ରହିଥାନ୍ତି। ଏବଂ ସର୍ବାଗମାମ୍ନାୟ ମହାନ୍ନବାୟ, ସର୍ବ ଆଗମ ଯେତେ ବେଦାନ୍ତ ତନ୍ତ୍ର ଶାସ୍ତ୍ର ଅଛି, ଯେତେ ନିଗମ ଶାସ୍ତ୍ର ସବୁକିଛିର ସର୍ବାଗମନାୟ ମହାନ୍ନବାୟ, ସମସ୍ତ ଗୋଟେ ସମୁଦ୍ର ଭଳି ରହିଛି। ଆଗମ ତନ୍ତ୍ର ନିଗମ ତନ୍ତ୍ର ସବୁ ରହିଛି, ଶାସ୍ତ୍ର ସମୂହ ଏ ସମୁଦ୍ର ଭଳି ଆପଣ ଏସବୁକୁ ସୃଷ୍ଟି କରିଛନ୍ତି। ସବୁକିଛି ଜ୍ଞାନ ମାୟାମୁଗ୍ଧ ଜୀବରେ ନାହିଁ, କୃଷ୍ଣ ସ୍ମୃତି ଗାନ ଅତଏବ ମାୟା କୃଷ୍ଣ ତାରେ କହିଲ ବେଦ ପୁରାଣ। ଆପଣ ମାୟାମୁଗ୍ଧ ଜୀବକୁ ଉଦ୍ଧାର କରିବା ପାଇଁ ଏହି ଶାସ୍ତ୍ର ପୁରାଣ ଇତ୍ୟାଦି ସବୁ ଦେଇଛନ୍ତି, ପ୍ରଦାନ କରିଛନ୍ତି। ତେଣୁ ସର୍ବାଗମାମ୍ନାୟ ମହାନ୍ନବାୟ ନମୋ ଅପବର୍ଗାୟ ପରାୟ, ହେ ପ୍ରଭୁ ଆପଣ ହେଉଛନ୍ତି ଅପବର୍ଗାୟ, ଆପଣ ଏଇ ଯେଉଁ ଭୌତିକ ଜଗତ ଇଏ ହେଉଛି ପବର୍ଗ, ଏଠି ସମସ୍ତେ ପରିଶ୍ରମ କରନ୍ତି, ପ ଫ ବ ମ ଏଇ ପାଞ୍ଚଟିକୁ ପବର୍ଗ ବୋଲି କୁହାଯାଏ। ପରେ ସମସ୍ତେ ଏଠି ପରିଶ୍ରମ କରୁଛନ୍ତି, ଫରେ ପରିଶ୍ରମ କଲେ ତାଙ୍କର ପାଟିରୁ ଫେଣ ବାହାରୁଛି, ବରେ ଯେତେ ପରିଶ୍ରମ କଲେ ମଧ୍ୟ ସେସବୁ ବ୍ୟର୍ଥ ହେଇଯାଉଛି, ଭରେ ସମସ୍ତଙ୍କର ଭୟ ରହିଛି, ଏବଂ ମରେ ସମସ୍ତେ ଅନ୍ତିମରେ ମୃତ୍ୟୁବରଣ କରୁଛନ୍ତି। ଇଏ ହେଉଛି ପବର୍ଗର ରାସ୍ତା, କିନ୍ତୁ ଆପଣ ହେଉଛନ୍ତି ଅପବର୍ଗାୟ, ଆପଣ ଏ ପାଞ୍ଚଟିରୁ ଉର୍ଦ୍ଧ୍ୱରେ, ଯେଉଁଠି ପରିଶ୍ରମ ନାହିଁ, ଯେଉଁଠି ଫେଣ ନାହିଁ, ଯେଉଁ ବ୍ୟର୍ଥତା ନାହିଁ, ଯେଉଁଠି ଭୟ ନାହିଁ, ଯେଉଁଠି ମୃତ୍ୟୁ ନାହିଁ, ଆପଣ ହେଉଛନ୍ତି ସେଇ ଅପବର୍ଗ। ନମ ଅପବର୍ଗାୟ ପରାୟଣାୟ, ତେଣୁ ଯେଉଁମାନେ ଅପବର୍ଗ ରାସ୍ତାରେ ଯାଆନ୍ତି ସେମାନେ ଆପଣ ତାଙ୍କ ବହୁତ ପ୍ରିୟ ପରାୟଣାୟ। ତେଣୁ ଏଇଭଳି ଭାବରେ ଅନେକ ସ୍ତୁତି କରିଛନ୍ତି ଗଜରାଜ। କିନ୍ତୁ ଯଦିଓ 1000 ବର୍ଷ ଧରି ଯୁଦ୍ଧ ଚାଲିଛି, ବହୁତ କଷ୍ଟ ସ୍ୱୀକାର କଲେଣି ହାତୀ, କିନ୍ତୁ ହାତୀ ସେ ହେଉଛି ସ୍ଥଳ ଜୀବ, ଜଳରେ ତାର ଶକ୍ତି ନଥାଏ, କିନ୍ତୁ କୁମ୍ଭୀର ହେଉଛି ଜଳ ଜୀବ, ତାର ଶକ୍ତି ବଢି ବଢିକା ଗଲା, 1000 ବର୍ଷ ଧରି ତାର ଶକ୍ତି ବଢି ବଢିକା ଚାଲିଲା, କିନ୍ତୁ ହାତୀର ଶକ୍ତି କମି କମିକା ଚାଲିଲା। ଅନ୍ତିମରେ ଯେତେବେଳେ ଆଉ କୌଣସି ଶକ୍ତି ରହିଲାନି, ଅନ୍ତିମରେ ସେ ଆକାଶ ଦେଖୁଛନ୍ତି, ପ୍ରକୃତରେ ଭଗବାନ ଆସି ପହଞ୍ଚି ଯାଉଛନ୍ତି, ଗଜପୃଷ୍ଠରେ କ'ଣ ଗରୁଡ଼ ପୃଷ୍ଠରେ ଆସୁଛନ୍ତି ଭଗବାନ। ତେଣୁ ସେ କ'ଣ କଲା, ସୋ ଅନ୍ତଃସରସି ଉର୍ବଳେନ ଗୃହୀତ ଆତ ଦୁଷ୍ଟୁଆ ଗରୁତ୍ମତି ହରି ଖଉ ପାଠ ଚକ୍ରମ ଉତ୍କ୍ଷିପ୍ୟ ସିମ୍ବୁଜ କାଳ ଗିରମାହ ପୃଷ୍ଠାତ ନାରାୟଣ ଖିଳ ଗୁରୁ ଭଗବାନ ନମସ୍ତେ। ତେଣୁ ଅନ୍ତିମରେ ଦେଖିଲା ଭଗବାନ ଆସୁଛନ୍ତି, ସୋ ଅନ୍ତଃସରସି ଉର୍ବଳେନ ଗୃହୀତ ଆତ, ସେଇ ସରସି ବା ସେଇ ସରୋବରରେ ତା ଭିତରେ ବହୁତ ଆର୍ତ୍ତ ହେଇଯାଇଛନ୍ତି, ବହୁତ ଦୁଃଖ ପ୍ରାପ୍ତ ହେଇଛନ୍ତି, କୁମ୍ଭୀର ଦ୍ୱାରା ଗ୍ରହିତ ହେଇକିରି ବହୁତ ଆର୍ତ୍ତ ହେଇକି ରହିଛନ୍ତି। ଅନ୍ତଃସରସି ଉର୍ବଳେନ ଗୃହୀତ ଆର୍ତ୍ତ ଦୁଷ୍ଟ ଗରୁତ୍ମତୀ, ତେଣୁ ଉପରକୁ ଯେତେବେଳେ ଦେଖିଦେଲେ ସେତେବେଳେ ଦେଖୁଛନ୍ତି ଭଗବାନ ଗରୁତ୍ମତୀ ଗରୁଡ଼ ଉପରେ ଆସୁଛନ୍ତି। ଖ ଉପାତ ଚକ୍ରମ, ଖ ମାନେ ଆକାଶରେ ତାଙ୍କୁ ଦେଖୁଛନ୍ତି, ଉପାତ ଚକ୍ରମ ହସ୍ତରେ ଚକ୍ର ଗୁରୁ ଗୁରୁ ହୋଇ ଗୁରୁଛି, ସୁଦର୍ଶନ ଚକ୍ର, ସୁଦର୍ଶନ ଚକ୍ର ମୋତେ ରକ୍ଷା କରିବେ, ଏଇ କଥା ଦେଖିକି ସୁଦର୍ଶନ ଚକ୍ର ଘୁରୁଛି। ତେଣୁ ଉତ୍କ୍ଷିପ ସାମ୍ବୁଜ କାରମ ଗିରମାହ, ତାର ଯେଉଁ କର ବା ଯେଉଁ ଶୁଣ୍ଢରେ ସେ ଗୋଟେ ଅମ୍ବୁଜ ବା ଗୋଟେ ପଦ୍ମକୁ ସେଇ ଯେଉଁ ସରୋବରରେ ଯେଉଁ ପଦ୍ମ ଗୋଟେ ଫୁଟିଥିଲା ସେ ପଦ୍ମକୁ ତୋଳି ନେଇକିରି ଗିରମାହ ତାଙ୍କୁ ଭଗବାନ ପ୍ରଦାନ କରୁଛନ୍ତି, ସମର୍ପଣ କରୁଛନ୍ତି, ଏବଂ ବହୁତ କଷ୍ଟରେ କଥା କହିବା ପାଇଁ ମଧ୍ୟ ଶକ୍ତି ନାହିଁ। ଗିରମାହ ପୃଚ୍ଛା ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ, ହେ ନାରାୟଣ, ହେ ଅଖିଳ ଗୁରୁ, ହେ ଭଗବାନ, ମୁଁ ଆପଣଙ୍କୁ ନମସ୍କାର କରୁଛି। ତେଣୁ ଏଇଭଳି ଭାବରେ ଭଗବାନ ଗରୁଡ଼ ପୃଷ୍ଠରେ ଯେଉଁ ଆସୁଥିଲେ, ଗରୁଡ଼ ପୃଷ୍ଠରେ ଗରୁଡ଼ର ବେଗ ବହୁତ ଅସହ୍ୟ ବେଗ ରହିଛି ଗରୁଡ଼ଙ୍କର, କିନ୍ତୁ ତଥାପି ଭଗବାନ ଭାବୁଛନ୍ତି ଏ ଗରୁଡ଼ର ବେଗ ବହୁତ ଧିମି ହେଇଯାଇଛି, ହାଏଷ୍ଟ ଯେଉଁ ରହିଛି କ'ଣ ପଡ଼ିଛି ଯେଉଁ ଇଏ ଗିଅର ପକାନ୍ତି, ଟପ୍ ଗିଅରରେ ଚାଲିଲେ ମଧ୍ୟ ସେ ଭାବୁଛନ୍ତି ଏଇଟା ହଉନି, ସଫିସିଏଣ୍ଟ ହଉନି, ସ୍ପିଡ୍ ସଫିସିଏଣ୍ଟ ହଉନି, ଭଗବାନ ଡେଇଁ ପଡ଼ିଲେ। ଏବଂ ଡେଇଁ ପଡ଼ି ସାଙ୍ଗେ ସାଙ୍ଗେ ସେ ହାତୀର ଶୁଣ୍ଢକୁ ଧରି ଟାଣି ନେଇଗଲେ, କୂଳକୁ ନେଇଗଲେ, ଏବଂ ସେ ତା ହାତୀ ସହିତ ତାର ଯେଉଁ ପାଦକୁ କାମୁଡ଼ିକି ଧରିଥିଲା କୁମ୍ଭୀର, ସେ ମଧ୍ୟ ଆସି କୂଳରେ ପହଞ୍ଚିଗଲା। ତେଣୁ ଭଗବାନ ତାଙ୍କର ଯେଉଁ ଚକ୍ରରେ କୁମ୍ଭୀରର ପାଟିକୁ ଛେଦନ କରିଦେଲେ, ତେଣୁ ହାତୀର ଗୋଡ଼ ମୁକ୍ତ ହେଇଗଲା। ତେଣୁ ସାଙ୍ଗେ ସାଙ୍ଗେ ସେ ଯେଉଁ କୁମ୍ଭୀର ଯାହାକୁ ଛେଦନ କଲେ ଭଗବାନ ଚକ୍ର ଦ୍ୱାରା, ସେ କୁମ୍ଭୀର ଗୋଟେ ଗନ୍ଧର୍ବରେ ପରିଣତ ହେଇଗଲା। କାରଣ ପୂର୍ବ ଜନ୍ମରେ ସେ ଗୋଟେ ଗନ୍ଧର୍ବ ଥିଲେ, ହୁ ନାମକ ଗନ୍ଧର୍ବ ଥିଲେ। ସେ ଜଳରେ ଯେଉଁମାନେ ଯାଆନ୍ତି ମୁନି ଋଷିମାନେ ସ୍ନାନ କରିବା ପାଇଁ ବା ଯିଏ ସ୍ନାନ କରିବା ପାଇଁ ଯାଉଥିଲେ, ସମସ୍ତଙ୍କୁ ସେ କୁମ୍ଭୀର ଭଳିଆ ପାଣି ଭିତରେ ରହିକରି ସେ ତାଙ୍କୁ ଟାଣିକି ନେଉଥିଲା ଗୋଡ଼କୁ। ତେଣୁ ଦେବଳ ଋଷି ଅଭିଶାପ ଦେଇଥିଲେ ଯେ ତୁ ଏଇ ଯେଉଁ ଭଳି ଭାବରେ କୁମ୍ଭୀର ଭଳି କାର୍ଯ୍ୟ କରୁଛୁ, ତୁ କୁମ୍ଭୀର ହେଇଯା। ତେଣୁ ସେ କୁମ୍ଭୀର ହେଇଯାଇଥିଲେ। ତେଣୁ ସେ କହିଥିଲେ, ଦେବଳ ଋଷି ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଯେ ଭଗବାନ ଯେତେବେଳେ ତୋତେ ଉଦ୍ଧାର କରିବେ ସେତେବେଳେ ତୁ ପୁଣି ଉଦ୍ଧାର ହବୁ, ନହେଲେ ତୋର ଆଉ ଉଦ୍ଧାର ନାହିଁ। ଅଗଷ୍ଟ ଇଏ ହେଉଛି କେଉଁ ଋଷି ଅଭିଶାପ, ଦେବଳ ଋଷି, ହଁ ଦେବ ଋଷି। ତେଣୁ ତାପରେ ଗଜରାଜ କ'ଣ କଲେ ନା, ଗଜରାଜର ଶରୀର ଯେଉଁ ଥିଲା ସେ ଗଜରାଜ ଶରୀର ଗୋଟେ ଭଗବାନଙ୍କ ପାର୍ଷଦ ରୂପରେ ପରିଣତ ହେଇଗଲା। ଗଜରାଜ ସେ ଗଜ ଆଉ ମୃତ୍ୟୁବରଣ କଲାନି, ସେ ଗଜ ଶରୀରଟିକି ଭଗବାନଙ୍କର ବିଷ୍ଣୁଙ୍କର ଭଳି ରୂପ ସେ ଧାରଣ କଲେ, ପାର୍ଷଦରେ ପରିଣତ ହେଇଗଲେ। ଏବଂ ଭଗବାନ ତାଙ୍କୁ ସେ ଗରୁଡ଼ ପୃଷ୍ଠରେ ନେଇ ଭଗବାନ ଧାମକୁ ଚାଲିଗଲେ। ତେଣୁ ଏଇଭଳି ଭାବରେ ସେ ଯେ ଗଜ, ସେ ପ୍ରକୃତରେ ପୂର୍ବ ଜନ୍ମରେ ଇନ୍ଦ୍ରଦୁମ୍ନ ଥିଲେ, ଏବଂ ସେ ତାଙ୍କର ରାଜ୍ୟ ତ୍ୟାଗ କରି ତାଙ୍କର ପୁତ୍ରକୁ ପ୍ରଦାନ କରି ସେ ମଳୟ ପର୍ବତ ଉପରେ ରହି ସେ ଭଗବାନଙ୍କ ଆରାଧନା କରୁଥିଲେ। ଏବଂ ଗୋଟେ ସମୟରେ ଅଗସ୍ତ ଋଷି ସେଇ ମଳୟ ପର୍ବତକୁ ଯାଇଥିଲେ, ଯେଉଁଠିକି ଏଇ ଯେଉଁ ଇନ୍ଦ୍ରଦୁମ୍ନ ରାଜା ସେ ତାଙ୍କର ସ୍ୱାଗତ କରିନଥିଲେ, ଯେଉଁଥିପାଇଁ ସେ ଅଭିଶାପ ଦେଇଥିଲେ ତୁମେ ହାତୀ ହେଇଯାଅ। ତେଣୁ ଏଇ ଜନ୍ମରେ ସେ ଯେତେ ହାତୀ ହେଇଥିଲେ, କିନ୍ତୁ ଭଗବାନ ପ୍ରାର୍ଥନା କରି ଆତ ଦୁଃଖରେ ପଡ଼ି ସେ ଭଗବାନ ପ୍ରାର୍ଥନା କରିଥିଲେ ଏବଂ ସେ ଭଗବାନ ପ୍ରାପ୍ତ ହେଇଥିଲେ। ସେଥିପାଇଁ ଆମର ସାଲବେଗ ଭକ୍ତ ସାଲବେଗ ରଚନା କରିଛନ୍ତି, କହେ ଗଜରାଜ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେନ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ ଆହେ ନୀଳ ଶୈଳ। ଏଇଭଳି ଭାବରେ ଦୁଃଖରେ ପଡ଼ି ବହୁତ ଭକ୍ତ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ଏବଂ ସେମାନେ ଏଇ ଦୁଃଖରୁ ମୁକ୍ତ ହେଇଛନ୍ତି। ତେଣୁ ସେଇମାନେ ସବୁ ସ୍ୱୀକୃତିବାନ, ଯେଉଁମାନେ ଦୁଃଖରେ ପଡ଼ି ଭଗବାନଙ୍କ ଶରଣ ନିଅନ୍ତି, ଭଗବାନ ପ୍ରାର୍ଥନା କରନ୍ତି ବା ଭଗବାନ ସ୍ତୁତି କରନ୍ତି। ଏବଂ ତାଙ୍କଠାରୁ ଆଉ ଆଉ ଗୋଟେ କ୍ୟାଟେଗୋରୀ ଅଛନ୍ତି ଯେଉଁମାନେ ସ୍ୱୀକୃତ ବ୍ୟକ୍ତି, ସେମାନେ ହେଉଛନ୍ତି ଆର୍ତ୍ତ ଜିଜ୍ଞାସୁ। ଜିଜ୍ଞାସୁ ହେଉଛନ୍ତି ଏଇ ସ୍ୱର୍ଣ୍ଣକାଦି ଋଷି, ଏବଂ ବିଶେଷ ଭାବରେ ଏଇ ଯେଉଁ ରହିଛନ୍ତି ସ୍ୱର୍ଣ୍ଣକାଦି ଋଷି, ସ୍ୱର୍ଣ୍ଣକାଦି ଋଷି 88,000 ଋଷି ସେ ଜିଜ୍ଞାସା କରିଥିଲେ, ସୁତ ଗୋସ୍ୱାମୀଙ୍କୁ ଜିଜ୍ଞାସା କରିଥିଲେ 6 ପ୍ରଶ୍ନ, ଯେଉଁ ପ୍ରଶ୍ନର ଉତ୍ତରରେ ଏଇ ସମସ୍ତ ଶ୍ରୀମଦ୍ ଭାଗବତମ୍ ପ୍ରଦାନ କରାଯାଇଛି। ତେଣୁ ଏଇ ଜିଜ୍ଞାସା ମାଧ୍ୟମରେ ସେମାନେ ଭଗବାନ ପ୍ରାପ୍ତ ହେଇଥିଲେ। ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ, ଅର୍ଥାର୍ଥୀର ଅନେକ ଅର୍ଥାର୍ଥୀ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଅର୍ଥ ପାଇଁ ଭଗବାନଙ୍କୁ ଆରାଧନା କରିଛନ୍ତି ବା ଭଗବାନଙ୍କୁ ସ୍ତୁତି କରିଛନ୍ତି। ଏବଂ ବିଶେଷ ଭାବରେ ଧ୍ରୁବଙ୍କର ଚରିତ୍ର ପ୍ରସିଦ୍ଧ ରହିଛି। ଧ୍ରୁବ ଯିଏକି ପିଲାଦିନେ 5 ବର୍ଷର ବାଳକ, ସେହି ସମୟରେ ତାଙ୍କର ସାନ ଭାଇ ଉତ୍ତମ ଯେତେବେଳେ ତାଙ୍କର ପିତା ଉତ୍ତାନ ପାଦଙ୍କ କୋଳରେ ବସିଥିଲେ, ସେତେବେଳେ ତାଙ୍କର କୌତୁହଳ ହେଲା ଯେ ମୁଁ ପିତାଙ୍କ କୋଳରେ ବସିବି। କିନ୍ତୁ ଯେତେବେଳେ ପିତାଙ୍କ କୋଳରେ ବସିବା ପାଇଁ ଚେଷ୍ଟା କରୁଛନ୍ତି, ସେହି ସମୟରେ ତାଙ୍କର ବିମାତା ଯିଏକି ସୁରୁଚି, ସେ ବହୁତ ତାଙ୍କୁ ତିରସ୍କାର କରିଛନ୍ତି। ତେଣୁ ଏତେ ତିରସ୍କାର କରିଥିଲେ ଯେଉଁଥିପାଇଁ ସେ ଏତେ କ୍ରୋଧ ପ୍ରକାଶ କରିଥିଲେ, ତାଙ୍କ ମା କହିଲେ ଯେ ଯଦିଓ ତୁମର ବିମାତା, ତାଙ୍କର ମା ସୁନୀତି, ତେଣୁ ସେ ମା କହିଲେ ଯଦିଓ ତୁମର ବିମାତା ତୁମକୁ ତିରସ୍କାର କରିଛନ୍ତି, କିନ୍ତୁ ତଥାପି ସେ ଯାହା କହିଛନ୍ତି କିଛି ଭୁଲ କହିନାହାନ୍ତି। ତାଙ୍କର ବିମାତା କହିଥିଲେ ତପସ୍ୟା ଆରାଧ୍ୟ ପୁରୁଷଂ ତସୈବାନୁଗ୍ରହଣମେ ଗର୍ଭତ୍ୱଂ ସାଧୟାତ୍ମାନଂ ଯଦିଚ୍ଛସ ନିର୍ପାସନମ୍। ହେ ଧ୍ରୁବ, ତୁମେ ଯଦି ଚାହୁଁଛ ନିର୍ପାସନମ୍ ଏଇ ରାଜାଙ୍କର ଆସନରେ ବସିବା ପାଇଁ ତୁମ ସାନ ଭାଇ ଭଳି, ତାହେଲେ ତୁମେ ଏ ଶରୀରକୁ ତ୍ୟାଗ କରିବାକୁ ପଡ଼ିବ। ଭଗବାନଙ୍କର ଆରାଧନା କର, ତପସ୍ୟା କର, ତପସ୍ୟା ଆରାଧ୍ୟ ପୁରୁଷଂ ତ ସେଇ ଭଗବାନଙ୍କର ଅନୁଗ୍ରହରେ ତମେ ଏ ଶରୀରକୁ ତ୍ୟାଗ କରିବ, ଶରୀରକୁ ତ୍ୟାଗ କଲେ ତମେ ମୋର ଗର୍ଭକୁ ଆସିବ, ଗର୍ଭକୁ ଆସିଲେ ତାହେଲେ ତମେ ଏ ପିତାଙ୍କର ଆସନରେ ବସିପାରିବ। ଏଇଭଳି ଭାବରେ ତିରସ୍କାର କରିଥିଲେ। ତେଣୁ ମା କହିଲେ, ଯଦିଓ ତମର ବିମାତା ଯେଉଁ ତମକୁ ତିରସ୍କାର କରିଛନ୍ତି, କିନ୍ତୁ ସେ ଯାହା କହିଛନ୍ତି କିଛି ଭୁଲ କହିନାହାନ୍ତି। ତମେ ସେଇ ଭଗବାନଙ୍କର ଶରଣରେ ଗଲେ ତାହେଲେ ତମେ ନିଶ୍ଚିନ୍ତ ଭାବରେ ତମର ସମସ୍ତ କାମନା ପୂରଣ ହବ। ତେଣୁ ପାଞ୍ଚ ବର୍ଷର ବାଳକ ସେ ଭଗବାନଙ୍କର ଆରାଧନା କରିଛନ୍ତି। ନାରଦ ମୁନି ତାଙ୍କୁ ବତେଇଲେ ଯେ କେମିତି ଭଗବାନଙ୍କର ଆରାଧନା କରାଯିବ। ଓଂ ନମୋ ଭଗବତେ ବାସୁଦେବା, ଏଭଳି ଭାବେ ବିଭିନ୍ନ ପ୍ରକାର ମନ୍ତ୍ର ଏବଂ ବିଭିନ୍ନ ପ୍ରକାର ଉପାୟ ପ୍ରଦାନ କଲେ। ଧ୍ରୁବ ମହାରାଜ ଆସିଲେ, ଯେଉଁ ବୃନ୍ଦାବନରେ ଯେଉଁ ରହିଛି, ବୃନ୍ଦାବନରେ ଯେଉଁ ରହିଛି ମଧୁବନ, ସେଇ ମଧୁବନର ଗୋଟେ ପାହାଡ଼ ଉପରେ ବସିକରି ସେ ଧ୍ୟାନ କରିଥିଲେ, ଭଗବାନଙ୍କ ତପସ୍ୟା କରିଥିଲେ। ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି, ଧ୍ରୁବ ଟିଲା ବୋଲି ସେ ସ୍ଥାନ ପ୍ରସିଦ୍ଧ ରହିଛି। ତେଣୁ 6 ମାସରେ ଭଗବାନ ତାଙ୍କୁ ପ୍ରାପ୍ତ ହୋଇଥିଲେ। ତେଣୁ ଭଗବାନ ପ୍ରାପ୍ତ ହୋଇ ସେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଅନେକ ପ୍ରକାର ସ୍ତୁତି କରିଛନ୍ତି। ତା ଦୂରରୁ ସେ ଗୋଟିଏ ସ୍ତୁତି ସେ କହୁଛନ୍ତି, ଏ ପ୍ରଭୁ ଭକ୍ତି ମୁହୁ ପ୍ରଭତାଂ ତ୍ୱୟିମି ପ୍ରସଙ୍ଗା ଭୂୟା ଦନନ୍ତ ମହତା ମଳାଶୟାନାମ ଜେନା ଯଶ ଉଲ୍ବଣ ଉରୁବସନ ଭବାଧି ନିଶ୍ରୀ ଭଗବତ ଗୁଣପଥା ମତପାନ ମତ। ତେଣୁ ଭଗବାନ ଯଦିଓ ତାଙ୍କୁ କହୁଛନ୍ତି, ହେ ଧ୍ରୁବ ତମର କ'ଣ ବର ଅଛି ମୋତେ ମୋ ଠାରୁ ଗ୍ରହଣ କର। ଭଗବାନ ଜାଣନ୍ତି ଧ୍ରୁବର କ'ଣ ମନସ୍କାମନା ଥିଲା, କିନ୍ତୁ ଧ୍ରୁବଙ୍କର ଆଉ କୌଣସି କାମନା ସବୁ ପୂରଣ ହୋଇଯାଇଥିଲା, ସେ ଆଉ କୌଣସି ଚାହୁଁନଥିଲେ। ସେ କହିଲେ, ପ୍ରଭୁ ମୋର କିଛି ଦରକାର ନାହିଁ, କେବଳ ମୋତେ ପ୍ରଦାନ କରନ୍ତୁ ଭକ୍ତି ମୁହୁ ପ୍ରଭତାଂ, ମୋତେ ଏଇ ଭକ୍ତି ପ୍ରଦାନ କରନ୍ତୁ ଯେଉଁଠି ତୋଇମି ପ୍ରସଙ୍ଗ ଆପଣଙ୍କର କଥା ଯେଉଁଠି ଚାଲିଥିବ ମୁଁ ସେଇଠି ଭଗବାନ ଆପଣଙ୍କ କଥା ଶୁଣୁଥିବି। ଭକ୍ତି ମୁହୁ ପ୍ରଭତାଂ ତୋଇମି ପ୍ରସଙ୍ଗା ଭୂୟା ଦନନ୍ଦ ମହତା ମଳାଶୟାନାମ, ମହତ ବ୍ୟକ୍ତିମାନେ ଯେଉଁମାନେ ଅମଳାଶୟାନାମ ଯାହାଙ୍କର ହୃଦୟ ପବିତ୍ର ଅଛି, ସେଇ ମହତ ବ୍ୟକ୍ତିଙ୍କର ମୁଖରୁ ମୁଁ ଆପଣଙ୍କ କଥା ଶୁଣିବି। ନିଶ୍ଚୟ ଭଗବତ ଗୁଣ କଥା ମୃତ ପାନ, ତାହେଲେ କ'ଣ ହବ ନା ମୋତେ ଆଉ ଏ ଭୌତିକ ଜଗତର ଦୁଃଖ କଷ୍ଟ ମୋତେ ବାଧିବ ନାହିଁ। ଭକ୍ତି ମୁହୁ ପ୍ରଭତାଂ ତୁଇମି ପ୍ରସଙ୍ଗା ଭୂୟା ଦନନ୍ତ ମହତା ମଳା ଜେନାଞ୍ଜସ ଉଲ୍ବଣ ଉର୍ବସନ ଭବାବ୍ଧି ଅଞ୍ଜସା, ବହୁତ ସହଜରେ ଏଇ ଯେଉଁ ଭୌତିକ ଜଗତ ଉଲ୍ବଣ, ଏଇଠି ଯେଉଁ ବର୍ତ୍ତମାନ କୁହାଯାଉଛି ଏ ଯେଉଁ ଜଳ ରହିଛି, ବହୁତ ଯେଉଁ ଢେଉ ଦେଖିକି ବ୍ରହ୍ମା ମଧ୍ୟ ଡରି ଯାଇଥିଲେ। ଉଲ୍ବଣ ଉର୍ବସନ ଭବାବ୍ଧି ବହୁତ ପ୍ରକାର ଦୁଃଖ ରହିଛି, ବହୁତ ଉତ୍କଟ ଦୁଃଖ ସବୁ ରହିଛି, କିନ୍ତୁ ମୁଁ ଏସବୁ ବହୁତ ସହଜରେ ପାର ହେଇଯିବି। ନିଶ୍ଚୟ ଭଗବତ ଗୁଣ କଥା ଅମୃତ ପାନ ମୃତ, ସେଇ ଆପଣଙ୍କର କଥା ଅମୃତ ମୁଁ ପାନ କରିକି ମୁଁ ପାଗଳ ହେଇଯିବି। ଯେମିତି ଲୋକମାନେ ଏଇ ମଦିରା ପାନ କରି ମତ ହେଉଛନ୍ତି, ସେମାନେ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କର କଥା ଅମୃତ ପାନ କରିକି ମତ ହେଇଯାଉଛନ୍ତି, ଏବଂ ସେହି ମତ ଅବସ୍ଥାରେ ସେ ଜାଣିପାରୁନାହାନ୍ତି ତାଙ୍କୁ କଷ୍ଟ ହେଉଛି ବୋଲି, ସେ ଭବସାଗରକୁ ବହୁତ ସହଜରେ ପାର ହେଇଯାଉଛନ୍ତି। ଏଇଭଳି ଭାବରେ ଅନେକ ସ୍ତୁତି କରିଛନ୍ତି, 12 ସ୍ତୁତି କରିଛନ୍ତି, ଯାହାକୁ ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଉଛି। ସୂର୍ଯ୍ୟଙ୍କ ଭଳି ସମସ୍ତ ବେଦର ସାରକୁ 12 ସ୍ତୁତିରେ ସେ ପ୍ରକାଶ କରିଛନ୍ତି, ଭଗବାନଙ୍କୁ ସ୍ତୁତି କରିଛନ୍ତି। ତେଣୁ ଏଇଭଳି ଭାବରେ ଅର୍ଥ ଆବଶ୍ୟକତା ଥାଇ ସେ ଭଗବାନଙ୍କ ଆରାଧନା କରିଥିଲେ, ତେଣୁ ଭଗବାନ ସେ ପ୍ରାପ୍ତ ହୋଇଥିଲେ। ଆମର ହରିଭକ୍ତି ସୁଧୋଦୟରେ ବର୍ଣ୍ଣନା କରାଯାଇଛି ଯେ ଧ୍ରୁବ ମହାରାଜ ଭଗବାନଙ୍କୁ ଅନ୍ତିମରେ କହୁଛନ୍ତି, ହେ ପ୍ରଭୁ ମୋର ଗୋଟେ ବଡ଼ ଭୁଲ ହେଇଯାଇଛି। ନା କ'ଣ ଭୁଲ କରିଛ? ନା ମୁଁ କିଛି ସ୍ଥାନ ଅଭ୍ୟାସ କରି ଆପଣଙ୍କ ପାଖକୁ ଆସିଥିଲି, ସ୍ଥାନାଭିଳାସ ତପସ୍ଥିତି ତୋହମ୍, ମୁଁ ଧ୍ରୁବ କହିଲି ନାହିଁ, ହଁ ଧ୍ରୁବ ଧ୍ରୁବ ଠିକ୍ ଅଛି, ସ୍ଥାନ ମୁଁ କିଛି ସ୍ଥାନ ଚାହୁଁଥିଲି, କିଛି ସ୍ଥାନ ମାନେ 1000 ସ୍କୋୟାର ଫିଟ୍ ବା 2000 ସ୍କୋୟାର ଫିଟ୍ ସ୍ଥାନ ନୁହଁ, ସେ ଚାହୁଁଥିଲେ ଏଭଳି ସ୍ଥାନ ତାଙ୍କର ପିତା ଉତ୍ତାନପାଦଙ୍କ ଠାରୁ ବଡ଼ ହେଇଥିବ, ତାଙ୍କ ପିତା ଉତ୍ତାନପାଦଙ୍କ ପିତା ମନୁ ସ୍ୱାମୀ ମନୁଙ୍କ ଠାରୁ ରାଜ୍ୟଠାରୁ ବଡ଼ ହେଇଥିବ, ଏବଂ ସ୍ୱାମୀ ମନୁଙ୍କର ପିତା ବ୍ରହ୍ମାଙ୍କର ରାଜ୍ୟଠାରୁ ମଧ୍ୟ ବଡ଼ ହେଇଥିବ, ଅର୍ଥାତ୍ ଏ ଯେଉଁ 14 ଭୁବନ ଅଛି 8ରୁ ବଡ଼ ରାସ୍ତା ଚାହୁଁଥିଲେ, ସେ ସ୍ଥାନ ଚାହୁଁଥିଲେ, କିନ୍ତୁ ତଥାପି ସେ ଅନୁଭବ କଲେ, ଏ ପ୍ରଭୁ ସ୍ଥାନାଭିଳାସ ତପସ୍ୟା ସ୍ଥିତ ହୁଅନ୍, ମୁଁ ଏ ସ୍ଥାନ ଅଭିଳାଷ କରି ତପସ୍ୟା କରିଥିଲି, ତ୍ୱାମ୍ ପ୍ରାପ୍ତବାନ ଦେବ ମୁନୀନ୍ଦ୍ର ଗୁହ, ମୁଁ ଆପଣଙ୍କୁ ପ୍ରାପ୍ତ ହେଲି, ଯାହାକୁ କି ଦେବତାମାନେ ମୁନିମାନେ ମଧ୍ୟ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ବର୍ତ୍ତମାନ ମୁଁ ଅନୁଭବ କରୁଛି ପ୍ରଭୁ, କାଚମ୍ ବିଚିନ୍ନନ୍ ଅପି ଦିବ୍ୟ ରତ୍ନ, ମୁଁ କେତେ ଖଣ୍ଡ କାଚର ଅନ୍ୱେଷଣରେ ଆସିଥିଲି। ଗୋଟେ କାଚଟେ ଯଦି ଭାଙ୍ଗିଯିବ ତାର କିଛି ମୂଲ୍ୟ ନାହିଁ, ତାକୁ ଫିଙ୍ଗି ଦିଅନ୍ତି, କିନ୍ତୁ ସେଇଭଳି ଭାବରେ ସେଇ କାଚକୁ ଅନ୍ୱେଷଣ କରିବା ପାଇଁ ମୁଁ ଆସିଥିଲି, କିନ୍ତୁ ତଥାପି ନାରଦଙ୍କ କୃପାରୁ ମୁଁ ଆପଣଙ୍କୁ ପ୍ରାପ୍ତ ହେଲି, ଆପଣ ଦିବ୍ୟ ରତ୍ନ ମୁଁ ପ୍ରାପ୍ତ ହେଲି। ତେଣୁ ସ୍ୱାମୀ କୃତାର୍ଥ ସ୍ୱିଂ ବରଂ ନ ଯାଚେ, ହେ ପ୍ରଭୁ ହେ ସ୍ୱାମୀ ମୁଁ ବର୍ତ୍ତମାନ କୃତାର୍ଥ ହେଇଯାଇଛି, ମୋର ଆଉ କୌଣସି ବର ଦରକାର ନାହିଁ, ମୋର ସେ ଲୋକ ଦରକାର ନାହିଁ, ଏତେ ସ୍ଥାନ ଆଉ ଦରକାର ନାହିଁ ପ୍ରଭୁ। କିନ୍ତୁ ନ ଚାହିଁଲେ ମଧ୍ୟ ଭଗବାନ ସେଇ ଧ୍ରୁବ ଲୋକକୁ ପ୍ରଦାନ କଲେ। ଯେଉଁ ଧ୍ରୁବ ଲୋକ ଏଇ ଭୌତିକ ଜଗତ ଯେଉଁ କୁହାଯାଉଛି, ଏଇ ବ୍ରହ୍ମାଙ୍କର ଯେତେବେଳେ ସରିଯିବ, 100 ବର୍ଷ ହେଇଯିବ, ବ୍ରହ୍ମାଣ୍ଡ ଧ୍ୱଂସ ହେଇଯିବ, ଧ୍ୱଂସ ହେଇଗଲେ ମଧ୍ୟ ସେ ଲୋକ ସେଭଳି ଭାବେ ରହିବ। ସେଥିପାଇଁ ସେଟାକୁ ବୈକୁଣ୍ଠ ବୋଲି କୁହାଯାଉଛି। ସେ ବୈକୁଣ୍ଠ ବା ଧ୍ରୁବ ଲୋକ ପ୍ରାପ୍ତ ହେଇଥିଲେ ସିଏ। ତେଣୁ ଏଇଭଳି ଭାବରେ ଆର୍ଥ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନୀ ଚ ଭରତର୍ଷବ, ଜ୍ଞାନୀ ସନକ ସନାତନ ସନାତନ ସନତ କୁମାର, ଇଏ ହେଉଛି ବ୍ରହ୍ମାଙ୍କର 4 ପୁତ୍ର। ଏମାନେ ମଧ୍ୟ ସେଇଭଳି ଭାବରେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଥିଲେ ଭଗବାନଙ୍କୁ ଜାଣିବା ପାଇଁ। ଅନ୍ତିମରେ ଯେତେବେଳେ ସେ ଯାଇକରି ବୈକୁଣ୍ଠ ଲୋକକୁ ଯାଇଛନ୍ତି, ସେ ବୈକୁଣ୍ଠ ଲୋକରେ ଗୋଟିଏ ପରେ ଗୋଟିଏ ଦ୍ୱାର ଅତିକ୍ରମ କରି ଯେତେବେଳେ ସପ୍ତମ ଦ୍ୱାରରେ ପହଞ୍ଚନ୍ତି, ସେହି ସମୟରେ ସେଠିକାର ଯେ ଦ୍ୱାରପାଳ ଥିଲେ କିଏ ଜୟ ବିଜୟ, ସେ ତାଙ୍କୁ ଅଟକେଇ ଦେଇଥିଲେ। କାରଣ ଏମାନେ 5 ବର୍ଷର ବାଳକ, 4 ଜଣ ସମସ୍ତେ ଉଲଗ୍ନ ରହିଛନ୍ତି। ତେଣୁ ସେ ଅଭିଶାପ ତାଙ୍କୁ ଦେଇଥିଲେ ଯେ ତମେ ତମର ଏଇ ଭେଦ ବୁଦ୍ଧି ଆସିଛି, ତମେ ଏଇ ଦ୍ୱନ୍ଦ୍ୱମୟ ଜଗତକୁ ତମେ ପତନ ହଉ, ତମର ଏଇଭଳି ଭାବରେ ଅଭିଶାପ ଦେଇଥିଲେ। କିନ୍ତୁ ସେହି ସମୟରେ ଭଗବାନ ଯେଉଁ ରହିଛନ୍ତି ବୈକୁଣ୍ଠ ଲୋକରେ, ତାଙ୍କର ଅନ୍ତପୁରରେ ଥିଲେ, ସେ ତାଙ୍କ ଲକ୍ଷ୍ମୀ ଦେବୀଙ୍କ ସହିତ ସେ ଆସି ପହଞ୍ଚିଛନ୍ତି। ତାଙ୍କର ରୂପକୁ ଯେତେବେଳେ ଦେଖିଲେ, ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସୁବିବରଣ ଚକାର ତେସାଂ ସଂକ୍ଷୋଭ୍ୟମ ଅକ୍ଷର ଜୁଷାମ ବିଚିତ୍ରତନ୍ୟ। ଭଗବାନ ଯଦିଓ ସେ ଜ୍ଞାନ ମାର୍ଗରେ ଅଗ୍ରସର ହଉଥିଲେ, ଭଗବାନଙ୍କ ବ୍ରହ୍ମ ଚିନ୍ତନ କରୁଥିଲେ, କିନ୍ତୁ ଭଗବାନଙ୍କ ଯେଉଁ ସୁନ୍ଦର ରୂପ ଦେଖିଲେ, ତସ୍ୟ ଅରବିନ୍ଦ ନୟନସ୍ୟ, ଭଗବାନଙ୍କର ଯେଉଁ ନୟନ ରହିଛି ପଦ୍ମଭଳି ନୟନ, ତାକୁ ଦେଖିଲେ, ସେ ନୟନକୁ ଦର୍ଶନ କଲେ, ପଦାରବିନ୍ଦ ତାଙ୍କର ପାଦପଦ୍ମକୁ ମଧ୍ୟ ଦର୍ଶନ କଲେ, ଏବଂ ପାଦପଦ୍ମରେ ଅର୍ପିତ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ, ଏ ତୁଳସୀର ଯେଉଁ ସୁଗନ୍ଧି ଯେତେବେଳେ ତାଙ୍କର ଅନ୍ତର୍ଗତ ସୁବିବରଣ ତାଙ୍କର ନାସାରେ ପ୍ରବେଶ କଲା, ସେତେବେଳେ ସେ ଅପୂର୍ବ ଶିହରଣ ପ୍ରାପ୍ତ ହେଲେ। ତେଣୁ ତା ପରଠୁ ସେ ଭଗବାନଙ୍କ ଭକ୍ତ ହେଇଛନ୍ତି। ତା ପୂର୍ବରୁ ସେ ବ୍ରହ୍ମ ଚିନ୍ତନ କରୁଥିଲେ। ତେଣୁ ଏଇଭଳି ଭାବରେ ଆର୍ତ୍ତ ଜିଜ୍ଞାସୁ ଆର୍ଥୀ ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷବ, ଏମାନେ ସମସ୍ତେ ମୋର ଶରଣ ଯାଇ ମୋର ଆରାଧନା କରି ମୋତେ ପ୍ରାପ୍ତ ହେଇଛନ୍ତି। ଏଇଭଳି ଭାବରେ ଜନଲୋକର ଅଧିବାସୀମାନେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଆମ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ତାଇ ଗୌର ପ୍ରମାନନ୍ଦୀ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ। ହଁ, ଯେଉଁମାନେ ଆର୍ତ୍ତ ଆର୍ତ୍ତ ଏଇ ଗଜରାଜ, ଗଜରାଜ ତ ବୈକୁଣ୍ଠ ପାର୍ଷଦ ପ୍ରାପ୍ତ ହେଲେ, ଜିଜ୍ଞାସୁ ସ୍ୱର୍ଣ୍ଣକାଦି ଋଷି, ସେମାନେ ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି। ଅର୍ଥାର୍ଥୀ ଏଇ ଧ୍ରୁବ ମହାରାଜ, ସେ ବୈକୁଣ୍ଠ ଲୋକ ପ୍ରାପ୍ତ ହେଲେ, ଏବଂ ଜ୍ଞାନୀ ଏ ସନକ ସନାତନ, ଇଏ ତ ଭଗବାନଙ୍କର ଅବତାର ନିଜେ ଆଉ। କିନ୍ତୁ ଆଙ୍କ ଭିତରୁ ତା ପରେ କହିବେ।